ॐ नमो भगवते वासुदेवाय। ॐ नमो भगवते वासुदेवाय। हरे कृष्ण। आज आम दशम स्कंद प्रतिशोध्या श्लोक आठ कथा कहवा। काली स्वर्गलोकर कथा कहते इंद्र किभली भाव में गर्जुले मेघ मेघ सामने संवर्तक मेघ सामने मेघ तो गर्जन होती इंद्र मध्य गर्जन होगा तेनाली भाव में गर्जन सरलापर बर्तमान सुखदेव गोस्वामी कहे सतट श्लोक इंद्र गर्जन वर्णना कराला जिते प्रकार जिते पार्टी को आसा सब कहीदे कि बाड़ता रखे ना पार्टी से भगवान के विरुद्ध कह गला चिंता करवा कथा एभली भाव सब निंदा कले कि सरस्वती देवी से निंदा को स्तुति में परिणत कर देटा इंद्र जाणिना कि आम सब जाणीचे कि संवर्तक मेघ मत जाणिना सीटा भक्त मैंने सब जानते तेणु सुखदेव गोस्वामी बर्तमान कहे श्लोक आठ रु ईथं मघवता ज्ञाता ईथं मघवता ज्ञाता मेघा निर्मुक्त वंदना नंद गोकुल मासारे पीड़या मासुरोजसा इथम यही भाव में मघवता ज्ञमता मघवता कहले इंद्र द्वारा इंद्र यही भाव गर्जापर ज्ञमता मेघा निर्मुक्त बंधना ये जो गर्जन करेंगे मेघ मैंने से सब बंधन खोलगला से बंधी आसते बंधी रही जिते खोला हे से आसिक जगत को प्रलय करेंगे तेणु निर्मुक्त बंधन बर्तमान तक खोलीदे इंद्र खोलदापर कौन है नंदगोकूल आशारे बर्तमान से नंदगोकूल जाए पहुँचिक आशारे भीषण वृष्टि कले पीड़िया मास रोजसा एभली वृष्टि कले समस्ते बहुत शीत कंपीवाक लगे पीड़ा प्राप्त हो गले ओजसा हो जिते ओज आजकल शक्ति ये समस्त शक्ति द्वारा से बर्षण करने लगे बार वर्ष जो है वृष्टि जो रही स्तंभ आकार वृष्टि है प्रलय समय वृष्टि से सब है तेणु परस्पर कह विद्युत्मान विद्युत भी स्तनत स्तनयोन्नु तीव्र मरुगण मुन्मा नुन्मा बब्रुषु जलशर्करा नुन्ना विद्युत माना विद्युत भी विद्युत मैंने से दौले विद्युत होता मेघरे चड़चड़ी बा जो गुटाक विद्युत मारिया कथा से विद्युत मारुला विद्युत भी स्तनत स्तनय स्तनत कह गर्जन करुले स्तनय नुभि वज्र द्वारा तीव्र ही मरुदगणी मरुदगण मैंने आस पहुँचीगले अणचाश मृत आम कल कहते अणचाश मृत कथा से मैंने आस पहुँचीगले नुना सम्मुख दिगरे चालित हो वर्षा कलेप आरंभ कले जल सर्करा शिला वृष्टि आरंभ है शिला स्तंभ जल स्तंभ सब पड़ा भीषण वृष्टि है तेणु यहाँ सरकार कहे स्थूणा स्थूला वर्षधारा मुंचत सुभ्र सु अवीक्षण सह जड़ौघ प्राप्यम भूर्ना दृश्यत नतुन्नतम यही पुष्टि हो गला स्तंभ पर पुष्टि है ये द्वारा है कौन मुंचत सो अभ्रेसु अभीक्षण जिते मेघर जिते सब वर्षा थी जल थी सब प्रतिक्षण वर्षा होता निरंतर भाव में वर्षा हो जल घेई जलराशि द्वारा एभली भाव में प्राप्य माना भूमि सब एत जल आसी पहुँचीगला जे भू पृथ्वी रे न दृश्यत देखागल ना कौटा उच्च स्थान कौटा नीच स्थान सब जलमग्न हो गला एभली वृष्टि है वर्षा दिन भी एभली वृष्टि हो କିନ୍ତୁ ଶରତ ଋତୁରେ ଏଇଭଳି ଭାବରେ ବର୍ଷା ହେଉଛି, ଭୀଷଣ ବର୍ଷା, ବର୍ଷା ଋତୁ ବଳିଗଲା। ତେଣୁ ଅତ୍ୟାସାରାତି ବାଦେନ ପଶବୋ ଜାତ ବେପନା ଗୋପା ଗୋପ୍ୟସ୍ତ ସୀତାର୍ଥା ଗୋବିନ୍ଦମ ଶରଣମ ଜଜୁ। ଭଗବାନ ଏଇଭଳି ଭାବରେ ଗୋଟିଏ କାର୍ଯ୍ୟରେ ତାଙ୍କର ଅନେକ ସିଦ୍ଧି ହୋଇଥାଏ, ଅନେକ ମନମାଂସା ପୂର୍ଣ୍ଣ ହୋଇଥାଏ ଭଗବାନଙ୍କର। ତେଣୁ ଭଗବାନ ଯିଏ ବିପଦ ଦିଅନ୍ତି, କାହିଁକି ଦିଅନ୍ତି ନା, ସମସ୍ତେ ଭଗବାନଙ୍କୁ ସ୍ମରଣ କରିବେ। ସେଥିପାଇଁ ଭୌତିକ ଜଗତରେ ବିପଦ ରହିଛି, କୁଣ୍ଠା ଜଗତ ଏଇଟା, ବୈକୁଣ୍ଠ ଚିତ୍ ଜଗତକୁ ବୈକୁଣ୍ଠ କୁହାଯାଏ, କାରଣ ସେଥିରେ କୌଣସି ବିପଦ ନାହିଁ, ସେଠି ଆନନ୍ଦ ହିଁ ଆନନ୍ଦ। କାହିଁକିନା ସେଠି ସମସ୍ତେ ଭଗବାନଙ୍କ ସେବାରେ ରହିଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। କିନ୍ତୁ ଏଠି କେହି ମନେ ପକାଉନାହାନ୍ତି ଭଗବାନଙ୍କୁ, ତେଣୁ ଭଗବାନ ବ୍ୟବସ୍ଥା କରୁଛନ୍ତି ତାଙ୍କ ପାଇଁ ମନେ ପକାଇବା ପାଇଁ, ଭଗବାନ ସବୁ ବିପଦ ଦେଉଛନ୍ତି। ଏ ବ୍ରଜବାସୀମାନେ ସବୁବେଳେ ଭଗବାନଙ୍କର ସେମାନେ ଭକ୍ତ, ନିତ୍ୟ ପାର୍ଷଦ ସେମାନେ, ନିତ୍ୟ ମୁକ୍ତ ଜୀବ ସେମାନେ, କିନ୍ତୁ ତାଙ୍କ ମାଧ୍ୟମରେ ଆମକୁ ଶିକ୍ଷା ଦେଉଛନ୍ତି। ତେଣୁ ଏଇଭଳି ଯେତେବେଳେ ଭୀଷଣ ବୃଷ୍ଟି ହେଲା, ଆଉ ଜଣାପଡ଼ିଲାନି କେଉଁଟା ଉଚ୍ଚ ସ୍ଥାନ କେଉଁଟା ନିଚ ସ୍ଥାନ, ଏଭଳି ଅବସ୍ଥା ଆସି ପହଞ୍ଚିଗଲା। ଅତ୍ୟାସାରା ଅତିବାହାତୀନ, ଏଭଳି ବୃଷ୍ଟି ଖାଲି ହେଉଛି ତା ନୁହଁ, ଭୀଷଣ ପବନ ମଧ୍ୟ ହେଉଛି। 49 ପବନ ଆସିଛନ୍ତି, 49 ମର୍ତ୍ତ ଆସିଛନ୍ତି, 49 ମେଘରେ ଶହଶହ କିଲୋମିଟର ବେଗରେ ପବନ ବହୁଛି। ତେଣୁ ପଶୁବ ଜାତ ବେପନା, ମନୁଷ୍ୟମାନଙ୍କ କଥା ତ ଏଇଭଳି ଭାବରେ କଷ୍ଟ ପାଉଛନ୍ତି, ପଶୁମାନେ ମଧ୍ୟ ବିଶେଷ ଭାବରେ ଗାଭୀମାନେ ମଧ୍ୟ, ତାଙ୍କୁ ମଧ୍ୟ ଶରୀର ଥରିବା ପାଇଁ ଆରମ୍ଭ କଲା। ଜାତ ବେପନା ଗୋପା ଗୋପ୍ୟସ ସୀତାର୍ତ୍ତା, ଗୋପମାନେ ଏବଂ ଗୋପୀମାନେ ସମସ୍ତେ ଏଇ ଶୀତରେ ଆର୍ତ୍ତ ହୋଇକରି ଗୋବିନ୍ଦମ ଶରଣମ ଜଜୁ, ଭଗବାନଙ୍କ ଶରଣ ଗଲେ। ଗୋବିନ୍ଦମ ଶରଣମ ଜଜୁ, ଗୋବିନ୍ଦ ଶବ୍ଦ କାହିଁ କହିଲେ, ଗୋ କହିଲେ ଗାଭୀମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, କିନ୍ତୁ ଗାଭୀମାନେ ଆଜି ଦୁଃଖରେ ରହୁଛନ୍ତି, କଷ୍ଟ ପାଉଛନ୍ତି। ଗୋର ଆଉ ଗୋଟେ ଅର୍ଥ ହେଉଛି ଇନ୍ଦ୍ରିୟ, ଇନ୍ଦ୍ରିୟମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, ସେଥିପାଇଁ ତାଙ୍କ ନାଁ ହେଉଛି ଗୋବିନ୍ଦ। କିନ୍ତୁ ଆଜି ବ୍ରଜବାସୀମାନେ ଛଟପଟ ହେଉଛନ୍ତି, ଇନ୍ଦ୍ର କହିକି ଦେଇ ଯାଇଛି ତାଙ୍କୁ ହତ୍ୟା କରିବା, ତାଙ୍କୁ ହତ୍ୟା କରିବି ମୁଁ ଆଜି, ସମସ୍ତଙ୍କୁ ଧୁନୁତ ତାଙ୍କର ଯେଉଁ ଗର୍ଭକୁ ମୁଁ ସଫା କରିବି, ତାଙ୍କୁ ହତ୍ୟା କରିଦେବି, ଆଉ ବଞ୍ଚିକି ରହିଲେ ସିନା ସେ ଆଉ ମୋର ପୂଜା ବନ୍ଦ କରିବେ। ଏଇଭଳି ଭାବରେ ସମସ୍ତେ ଶୀତରେ ଆର୍ତ୍ତ ହୋଇକରି ଗୋବିନ୍ଦ ଶରଣ, ଗୋବିନ୍ଦ ଗୋବିନ୍ଦ ଆଦି ପୁରୁଷ ତମହଂ ଭଜାମି, ଗୋବିନ୍ଦ ଆଦି ପୁରୁଷ ତମହଂ ଭଜାମି, ଗୋବିନ୍ଦ ଆଦି ପୁରୁଷ ତମହଂ ଭଜାମି। ବ୍ରହ୍ମ ସଂହିତା ସେତେବେଳେ ଥିଲା ନା ନାହିଁ? ବ୍ରହ୍ମା ଯେତେବେଳେ ପ୍ରଥମ ସୃଷ୍ଟି ହେଲେ ସେତେବେଳେ ଏଇଟା ରଚନା କରିଛନ୍ତି ବ୍ରହ୍ମ ସଂହିତା। ତେଣୁ ବ୍ରହ୍ମ ସଂହିତା ବହୁତ ମୂଳରୁ ଅଛି, କିନ୍ତୁ ଲୋପ ପାଇଯାଇଥିଲା, ମହାପ୍ରଭୁ ତାକୁ ଦାକ୍ଷିଣାତ୍ୟରୁ ପ୍ରାପ୍ତ ହେଲେ। ତାପରଠୁ ଆମର 100ଟି ଚାପ୍ଟର ଥିଲା, ତା ଦେହରେ ଗୋଟିଏ ଚାପ୍ଟର କେବଳ ରହିଛି ପଞ୍ଚମ ଅଧ୍ୟାୟଟି। ତେଣୁ ଯାହା ହଉ, ବ୍ରଜବାସୀମାନେ ଏମାନେ ପାଠ ପଢ଼ିନଥିଲେ, ଗୋପ ମାନେ କ'ଣ ଗୋପୀମାନେ ବା ଗୋପମାନେ ଏମାନେ କିଛି ବିଶେଷ ପାଠ ପଢ଼ିନାହାନ୍ତି, କେହି କିଛି ପାଠ ପଢ଼ିନାହାନ୍ତି। ତେଣୁ ଯାହା ବି ହଉ, ଗୋବିନ୍ଦଙ୍କ ଶରଣ ଗଲେ କିଭଳି ଆମେ ଶୁଣିବା, ତାପରେ ସେ କହିବେ, ସେ ବ୍ରହ୍ମାଙ୍କଠାରୁ ଆହୁରି ଉନ୍ନତ ସାହିତ୍ୟ ରଚନା କରିବେ। ବ୍ରହ୍ମା କ'ଣ, ବ୍ରହ୍ମାର ଦୁର୍ଲଭ ପ୍ରେମ, ବ୍ରହ୍ମାଙ୍କୁ ଯେଉଁଟା ଦୁର୍ଲଭ ସେ ଗୋପୀମାନେ ସେଇଟା ପ୍ରାପ୍ତ ହୋଇଛନ୍ତି। ସବୁଠାରୁ ବଡ଼ ଯିଏ ବିଦ୍ୱାନ ବ୍ୟକ୍ତି ଥିଲେ, ସ୍ୱର୍ଗରୁ ପାଠ ପଢ଼ିକି ଆସିଥିଲେ, ଡକ୍ଟରେଟ୍ କରିକି ଆସିଥିଲେ ଉଦ୍ଧବ, ସିଏ ଯେତେବେଳେ ଯାଇଛନ୍ତି ବୃନ୍ଦାବନକୁ, ବୃନ୍ଦାବନକୁ ସେ ଭାବିଲେ ପାଠଶାଠ ପଢ଼ିନାହାନ୍ତି, ଆଉ ମୁଁ ଏତେ ପଢ଼ିକିରି ଆସି କ'ଣ, ଶିଷ୍ୟ ବୃହସ୍ପତି ସାକ୍ଷାତ, ବୃହସ୍ପତିଙ୍କର ମୁଁ ଶିଷ୍ୟ, ତାଙ୍କୁ ଟିକିଏ ଶିକ୍ଷା ଦେବି, ତାଙ୍କ ମନ ଯେଉଁ ଦୁଃଖ ଅଛି କୃଷ୍ଣ ପଠେଇଛନ୍ତି ତାଙ୍କ ତାଙ୍କର ଦୁଃଖକୁ ଦୂର କରିବ। ତେଣୁ ସେ ଭାବୁଛି, ମୁଁ ତାକୁ ଭାବୁଥିଲେ ମୁଁ ତାଙ୍କୁ ଜ୍ଞାନ ଉପଦେଶ ଦେଇକି ତାଙ୍କ ଦୁଃଖ ଦୂର କରିଦେବି, କାହିଁକି ଦୁଃଖ କରିବେ, ସେ କୃଷ୍ଣ ତ ସବୁଠି ଅଛନ୍ତି, ଭଗବାନ ଭଗବାନ ସେ ଓମ୍ନି ପ୍ରେଜେଣ୍ଟ, ଓମ୍ନି ସିଏଣ୍ଟ, ଓମ୍ନି ପୋଟେଣ୍ଟ, ସବୁଠାରେ ଅଛନ୍ତି। ତେଣୁ ସେ ଯେତେବେଳେ ଯାଇ ପହଞ୍ଚିଗଲେ ବୃନ୍ଦାବନରେ, ବୃନ୍ଦାବନ ଗୋପୀମାନଙ୍କ ପ୍ରେମ ଦେଖି ନିଜକୁ ଧିକାର କରିଛନ୍ତି, କହିଲେ ମୁଁ କ'ଣ ପାଠ ପଢ଼ିଛି, ଏ ପାଠ ମୁଁ ପଢ଼ିନାହିଁ, ମୋତେ ଗୁରୁଦେବ ପଢ଼େଇନାହାନ୍ତି ଏ ପାଠ, ପ୍ରେମର ପାଠ। ତେଣୁ ସିଏ କହୁଛନ୍ତି ଇଏ ମୋର ଗୁରୁ ହେଲେ, ଆପଣ ମୋର ଗୁରୁ ହେଲେ, ବୃହସ୍ପତି ମୋର ଗୁରୁ କିଛି ନୁହନ୍ତି, ସିଏ ପ୍ରକୃତ ଗୁରୁ ନୁହନ୍ତି, ଆପଣ ମୋର ଗୁରୁ। ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀଣାଙ୍ଗ ପାଦରେଣୁ ଅଭିକ୍ଷଣ ସହ, ପାଦପଦ୍ମର ବନ୍ଦନା କଲେ ଗୁରୁଦେବ ହିସାବରେ। କାହିଁକି ନା ଯାସାଂ କୃଷ୍ଣ କଥୋଦ୍ଗୀତମ ପୁନାତି ଭୁବନ ତ୍ରୟମ, ଯାହାଙ୍କର ମୁଖରୁ ଭଗବାନ କଥା ଯେଉଁ ଆସୁଛି, ତବ କଥାମୃତ ମିତା ଯେଉଁ ଗାନ କରିଛନ୍ତି, ଏଇ କଥାମୃତ ଯେଉଁମାନେ ଶୁଣିବେ ତ୍ରିଭୁବନକୁ ପବିତ୍ର କରିଦେବ। ତେଣୁ ଇଏ ଆହୁରି ଉନ୍ନତ ଜ୍ଞାନ, ଏଇଟା ପାଇନଥିଲେ, ଉଦ୍ଧବ ପ୍ରାପ୍ତ ହୋଇନଥିଲା, ଆଉ ବ୍ରହ୍ମା କ'ଣ ପାଇବେ, ବ୍ରହ୍ମା ମଧ୍ୟ ସେ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି। ଯାହା ବି ହଉ, ଏଇଭଳି ଭାବରେ ଗୋବିନ୍ଦଙ୍କୁ ସେ ପ୍ରାର୍ଥନା କରିବେ। ଶିର ସୂତାଂଶ କାୟେନ ପ୍ରଚ୍ଛାଦ୍ୟ ସାରପୀଡ଼ିତ ବେପମାନା ଭଗବତ ପାଦମୂଳ ମୁପାଦଧୂ। ଗାଭୀମାନେ ମଧ୍ୟ ଶିର ସୂତାଂଶ କାୟେନ ପ୍ରଚ୍ଛାଦ୍ୟ ସାରପୀଡ଼ିତ, ଏ ଯେଉଁ ବୃଷ୍ଟି, ଯେଉଁ ଭୀଷଣ ବୃଷ୍ଟି ହେଉଛି, ଶିଳାବୃଷ୍ଟି ହେଉଛି, ତାକୁ ଗାଭୀମାନେ କ'ଣ କରୁଛନ୍ତି ନା ଶିର ସୂତାଂଶ କାୟେନ ତାଙ୍କ ବସାମାନଙ୍କୁ ତାଙ୍କ ଶରୀର ଦ୍ୱାରା ପ୍ରଚ୍ଛାଦ୍ୟ ଆଚ୍ଛାଦନ କରି ଏବଂ ମସ୍ତକୁ ମଧ୍ୟ ତଳକୁ କରି ସେମାନେ ଆସି ପହଞ୍ଚି ଯାଉଛନ୍ତି, ନନ୍ଦାଳୟ ପାଖରେ ଆସି ହାଜର ହେଇଯାଉଛନ୍ତି। ଶିର ପୀଡ଼ିତା କ'ଣ ନା ବେପମାନା ଭଗବତ ପାଦମୀଳ ମୁପାଦ, ଯେଉଁ ବେପମାନ ଶରୀର ଥରୁଛନ୍ତି, ଖାଲି ଥରତର ହେଉଛନ୍ତି। ଆପଣଙ୍କର ଅଛି ଏକ୍ସପିରିଏନ୍ସ ଶୀତରେ ଥରତର ହେବାର, ସେଇଭଳି ଅବସ୍ଥା ହେଇଯାଇଛି। ମୁଁ ଥରେ ସେମିତି ଆସିଥିଲି, କଲେଜରେ ଥିଲାବେଳେ ପଢ଼ିଲା ବେଳେ ଭୀଷଣ ବୃଷ୍ଟି ହେଲା, ମୁଁ ଥରେ ଥରିକି ଆସିଥିଲି, ରାତି ହେଇଯାଇଛି, କେମିତି ଘରକୁ ଯିବି ବଜାରରୁ, ଜଣଙ୍କ ଦୋକାନରେ ପହଞ୍ଚିଲୁ, ଦୋକାନରେ ସେଠି ସବୁ ରାତିରେ ସେମିତି ଥରତର ହେଇକି ଆସିଥିଲି, ଏବେ ମନେ ପଡ଼ିଯାଉଛି ମୋର। ତେଣୁ ଏଇଭଳି ଭାବରେ ଥରତର ହେଇକରି ସେମାନେ ବେପମାନା ଭଗବତ ଭଗବାନଙ୍କର କୃଷ୍ଣ ଭଗବାନ, ଏବେ ତାଙ୍କର କୃଷ୍ଣଙ୍କର ଐଶ୍ୱର୍ଯ୍ୟ ଆସିଯାଉଛି ତାଙ୍କ ପାଖରେ, ଅନ୍ୟବେଳେ ଭାବନ୍ତି ଭଗବାନ ନୁହଁ, କିନ୍ତୁ ବିପଦ ପଡ଼ିଲେ ଇଏ ହେଉଛି ଭଗବାନ ବୋଲି କହିକି ତାଙ୍କୁ ପ୍ରାର୍ଥନା କରନ୍ତି। ପାଦମୂଳ ମୁପଜୁ ତାଙ୍କ ପାଦମୂଳରେ ଆଶ୍ରୟ ନେଲେ, ପାଦପଦ୍ମରେ ଆଶ୍ରୟ ନେଲେ, କିଭଳି କୃଷ୍ଣ କୃଷ୍ଣ ମହାଭାଗ ତୋ ନାଥଂ ଗୋକୁଳଂ ପ୍ରଭୋ ତ୍ରାତୁ ମନସି ଦେବାନ୍ନ କୁପିତା ଭକ୍ତବତ୍ସଳ। ଗୋପ ଗୋପୀମାନେ ଏମାନେ ସବୁ ଜାଣିପାରିଲେ, ଆମେ ଯେଉଁ ବନ୍ଦ କରିଦେଲେ ଇନ୍ଦ୍ରଙ୍କ ଯଜ୍ଞ, ବର୍ତ୍ତମାନ ଇନ୍ଦ୍ର ଆମକୁ ଏଭଳି ଭାବରେ କଷ୍ଟ ଦେଉଛନ୍ତି, ତେଣୁ ସେ କହୁଛନ୍ତି କୃଷ୍ଣ କୃଷ୍ଣ ମହାଭାଗ, ଆମର ଦୁର୍ଭାଗ୍ୟ ଆସିଛି, ତୁମେ କିନ୍ତୁ ମହାଭାଗ, ତୁମକୁ ଆମର ଦୁର୍ଭାଗ୍ୟକୁ ଦୂର କରିଦେବ ମହାଭାଗ ତୁମେ କୃଷ୍ଣ। କୃଷ୍ଣ ନାମରେ ଏତେ ଆନନ୍ଦ ରହିଛି, କୃଷ୍ଣ ନାମରେ ଏତେ ରସ ରହିଛି, ଗୋଟିଏ ଥର କହିକରି ମଧ୍ୟ ସେ ବନ୍ଦ ହେଇପାରୁନାହାନ୍ତି, ତ ଦୁଇଥର ନାମ ନେଉଛନ୍ତି, କୃଷ୍ଣ 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 ହେ କୃଷ୍ଣ 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 ହେ ରାମ ରାଘବ ରାମ ରାଘବ ରାମ ରାଘବ ପାହିମାମ କୃଷ୍ଣ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ରକ୍ଷମାମ। ଭଗବାନ ଭଗବାନଙ୍କର ନାମ ଏତେ ଆକର୍ଷଣୀୟ, ଶକ୍ତିଶାଳୀ ତ ରହିଛି, ଆକର୍ଷଣୀୟ ଏଭଳି ଯେ ଭଗବାନ ମଧ୍ୟ ସେ ନାମ ଆକର୍ଷଣ କରୁ। ଭଗବାନ ଯେତେ ଯାଇଥିଲେ ମହାପ୍ରଭୁ ଦାକ୍ଷିଣାତ୍ୟକୁ ଯାଇଥିଲେ, ସେଇ ଗୀତ ବୋଲି ବୋଲିକା ଯାଉଥିଲେ, ଭଗବାନଙ୍କ ନାମ ବୋଲି ବୋଲିକା ଯାଉଥିଲେ ବାଟ ସାରା। ତେଣୁ ଏମାନେ ଡାକୁଛନ୍ତି କୃଷ୍ଣ କୃଷ୍ଣ ମହାଭାଗ, ପ୍ରକୃତରେ ସିଏ ହେଉ ପ୍ରକୃତରେ ମହାଭାଗ, ମହାଭାଗର ଅର୍ଥ ହେଉଛି ସର୍ବସୌଭାଗ୍ୟଶାଳୀ କୃଷ୍ଣ। ତେଣୁ ଯେହେତୁ ସେ ସର୍ବସୌଭାଗ୍ୟଶାଳୀ, ଆମକୁ ମଧ୍ୟ ସେ ସୌଭାଗ୍ୟ ପ୍ରଦାନ କରିବେ, ଏଇ ଉଦ୍ଦେଶ୍ୟ ଏଇଟା କହୁଛନ୍ତି ମହାଭାଗ। ଆମର ଦୁର୍ଭାଗ୍ୟ ଆସି ପହଞ୍ଚିଗଲା, ବର୍ତ୍ତମାନ ଆପଣ ମହାଭାଗ ରହିଛନ୍ତି, ଆମର ଦୁର୍ଭାଗ୍ୟକୁ ଦୂର କରିବେ, कृष्ण कृष्ण महाभाग तुन्नाथ तमें आमर नाथ गोकुलम प्रभु खाली आमर नुह समस्त गोकुल तुम्हें हो तो प्रभु नाथ त्रातु महर्षि देवान भगवान कृष्ण के कौन है कौन ना त्रातु महर्षि देवा प्रभु आमको त्राण करंतु परित्राण साधना कही आज आमको परित्राण करंतु त्रातु महर्षि कौन हो असुविधा ना देवा न ये देवता मैंने आम जो बंद कल तुम्हें जो कह बंद करने इंद्रजज्ञ बंद कलु से ही देवता मान कुपिता देवता मैंने बर्तन आम उपर कूप कर दृष्टि कर तुम हो भक्त वत्सल आम तुम भक्त तुम्हें परित्राण साधुना बोली कहते आम तुम भक्त आमको तुम परित्राण ता तुम अरसि तुम रक्षा करवा कथा आमको निश्चिंत भाव तुम आमको रक्षा कर तेणु विश्वनाथ चक्रवर्ती कह अन सर्वदुर्गा जुयम मंज तरीश्यथ इति गर्गोक्ति मनुस्मृत्य गर्गोक्ति गर्ग जो कही नामकरण समय ये हूँ नारायण सम गुण ये नारायण भाई गुण रही ये आंक द्वारा तुम समस्त दुर्गा समस्त विपदर मुक्त पाइब मुक्ति पाइब जुयम अंजस तरीश्यथ बहुत सहज मुक्ति पाइज सब विपदर एक स्मरण कर अनुस्मृत से स्मरण कर बर्तमान कौन तेणु भगवान कहते कौन है कहून कौन असुविधा कौन है ना देखी पार कौन है प्रलय है पचार कौन है शिला वर्षा हन्यमान अचेतनम निरीक्ष भगवान मेने कुपितेन्द्र कृतंग हरी भगवान कहवा दरकार नहीं भगवान सर्व अंतर्जामी समस्त हृदय रही समस्त कथा जानती तेणु शिला वर्षा अतिवातेन हन्यमान अचेतनम बर्तमान चेतन शून्य बसले ये परिस्थिति आसी पहुँची गला वृष्टि हो शिला वृष्टि होषण पंचाश पवन बहुत ये सब हत्या करने उद्यत होती इंद्र से व्यवस्था करते सब हत्या करवा क्या रखा ना से बर्तमान अचेतन अवस्था को आसी पहुँची गला निरीक्ष भगवान से डाकिया समय रे भगवान डाकिया पूर्व जानती किंतु भगवान कौन कले निरीक्ष भगवान देखिले निरीक्षण कले ठीक भाव देख भगवान खाली भगवान ईक्षण आम ईक्षण भितर तफात अच्छी आम खाली शरीर टाक देखुचे कि भगवान सब जानती अतीत वर्तमान भविष्य सब जानती आम बर्तमान जानते से अल्प किसी जानते बर्तमान सब तत्व जापार ना आम आमर एत चक्षुर एत शक्ति ना कि भगवान चक्षुर यह शक्ति रही सी सब जाणीजे वेदाहम समीतानी वर्तमान चर्जुन भविष्याणी च भूतानी माँ को वेदन कश्चन भगवान सबकि जापारे तेणु भगवान जापारे जे भगवान मेने कुपित इंद्र कृतंग हरी इंद्र कुपित होती ये सब व्यवस्था कर हरि से भगवान से सबकि जापारे जो शक्ति रही आम चिंता करना भगवान चाहते इंद्र ए कोप बंद करदे था इंद्र को कोप आस ना इंद्र आसिक भूल मागि था से बड़े जिते बड़े इंद्र पूजा बंद करदे इंद्र आस कह प्रभु आप भल कर मोर पूजा बंद कर भल कर मत क्षमा कर मोर पूजा करवा दरकार नहीं मुँह पूजा करी आसिक सब दिन सब वर्ष ये समय इंद्र को कहवा कथा हरि से भगवान लीला लीला पुरुषोत्तम लीला कर लीला को आम आज आलोचना करुचे आनंद पाचे भगवान यह भाव भगवान करीला सब कर देखुं सी भगवान भगवत्ता देखुं जिते सब तथाकृत भगवान अच्छे ब्रह्मा शिव आदि जिते अच्छा भगवान इंद्र इत्यादि समस्त पर से भगवान यटा को बंद कर देते आम कौन जापार था यहाँ जापार था यहाँ हबार लीला हबार आम जान लें प्रकृत में भगवान हो सर्वशक्तिमान सहित कई सामान नुहति इंद्र की छा तेणु हरि से समस्त दुख को हरण करे हरि शब्द व्यवहार कले सुखदेव गोस्वामी परीक्षित महाराज कहते हैं जो हरि से समस्त दुख हरण करे से
ଦୁଃଖରେ ଯଦି ନ ଆସନ୍ତେ ଆମେ କ'ଣ ତାକୁ ଡାକନ୍ତେ କି ଡାକନ୍ତେ ହେ ଭଗବାନ, ସେଥିପାଇଁ ଦୁଃଖର ବ୍ୟବସ୍ଥା କରିଛନ୍ତି। ଦୁଃଖ ପଡ଼ିଲେ ଆମେ ହରିକୁ ଡାକିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଯଦି ଭଗବାନ ବ୍ୟବସ୍ଥା କରିଦେଇଥାନ୍ତେ ଏଠି କିଛି ଦୁଃଖ ନଥାନ୍ତା। କିଏ ଭଗବାନ ଡାକିଥାନ୍ତା? ଗୌରମୋହନ ପ୍ରଭୁ ଛାଡ଼ିଦେଲେ ଆଉ କେହି ଡାକିନଥାନ୍ତେ। ତେଣୁ ଭଗବାନ ଏ ଭୌତିକ ଜଗତକୁ ତ୍ରିତାପ ଦେଇଛନ୍ତି। ତ୍ରିତାପରେ ଆମେ ଜାଣିଛୁ ସେମାନେ ତ୍ରିତାପ ତ୍ରିତାପରେ ସେମାନେ ଦଗ୍ଧୀଭୂତ ହେଉଛନ୍ତି, ଆଦି ଭୌତିକ ଆଧ୍ୟାତ୍ମିକ ଆଦି ଦୈବିକ। କିନ୍ତୁ ଚୈତନ୍ୟ ଚରିତାମୃତରେ କୁହାଗଲା ଏ ଜୋହି କୋହି କରେ ସ୍ମରଣ, ଭଗବାନଙ୍କର ଯିଏ ଯେଉଁଭଳି ଭାବରେ ସ୍ମରଣ କରନ୍ତୁ ନା କାହିଁକି, ଚତୁର୍ବିଧ ତାପ ତାର କରେ ସଂହରଣ, ଚତୁର୍ବିଧ ତାପ ରହିଛି। ଆମେ ସମସ୍ତେ ଜାଣିଛେ ତ୍ରିତାପ, କିନ୍ତୁ ଚତୁର୍ବିଧ ତାପ କୁହାଗଲା ଚୈତନ୍ୟ ଚରିତାମୃତରେ। ତେଣୁ ଏଠି ଚତୁର୍ବିଧ ତାପ ପୁଣି କ'ଣ, ତିନି ତାପ ରହିଛି, ଚତୁର୍ବିଧ ତାପ କ'ଣ? ଚତୁର୍ବିଧ ତାପ ହେଉଛି ଆମେ କାହିଁକି ଦୁଃଖ ପାଉଛେ, ଭକ୍ତିରସାମୃତ ସୁନ୍ଦର କୁହାଯାଇଛି। ତାର ବିଭିନ୍ନ କାରଣ ରହିଛି, ଗୋଟେ ହେଉଛି କ'ଣ, ଗୋଟେ ହେଉଛି ପାପ, ଗୋଟେ ହେଉଛି ପାପ ବୀଜ, ଆଉ ଗୋଟେ ହେଉଛି ଅବିଦ୍ୟା। ଏ ତିନୋଟି କାରଣରେ ଜଣେ ଦୁଃଖ ପାଉଛି। ତେଣୁ ଏ ପାପ ମଧ୍ୟ ଚାରି ପ୍ରକାର ପାପ ରହିଛି, ପାପ ମହାପାପ ଅତି ପାପ ଏବଂ ଆଉ କ'ଣ ଗୋଟେ ପାପ ନା ଏଇଟା କ'ଣ କୁହାଯାଏ, ସେଇଟା ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ଅତିପାତକ ମହା ବିଭିନ୍ନ ପ୍ରକାର ଯେଉଁ ପାପ କରୁଛେ, ଅତିପାତକ ମହାପାତକ ଉରୁପାତକ ମହା ଏଇଭଳି ଭାବରେ ପାତକ, ଏଇଭଳିଆ ଚାରି ପାତକ ଏ ଚତୁର୍ବିଧ ତାପ, ସେଥିପାଇଁ ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ସବୁ ତାପରୁ ସେ ଦୂର କରିବା କେବଳ ଭଗବାନ ନାମ, ହରି ସ୍ମୃତି ସର୍ବ ବିପଦ ମୋକ୍ଷଣ। ହରିଙ୍କର ଯଦି ଖାଲି ସ୍ମରଣ କରିଦେବା ତାହେଲେ ସବୁ ବିପଦ ଚାଲିଯିବ। ଅଷ୍ଟମ ସ୍କନ୍ଧରେ ଏଇଟା କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜକୁ, ଯେତେବେଳେ ଦେବତାମାନେ ଅସୁରଙ୍କ ଦ୍ୱାରା ମାୟା ଯୁଦ୍ଧରେ ପରାସ୍ତ ହେବା ପାଇଁ ବସିଲେ, ସେହି ସମୟରେ ସେ ଭଗବାନଙ୍କୁ ସ୍ମରଣ କଲେ। ସେହି ପ୍ରସଙ୍ଗରେ କୁହାଯାଇଛି ହରି ସ୍ମୃତି ସର୍ବ ବିପଦ ବିମକ୍ଷଣ, ହରିଙ୍କର ଯଦି ସ୍ମରଣ ଆସିଗଲା ଏ ବିପଦଟା ବିପଦ ନୁହେଁ, ଏଇଟା ସମ୍ପଦ ହୋଇଗଲା। କିନ୍ତୁ ହରିଙ୍କର ଯଦି ସ୍ମୃତି ସ୍ମରଣ ଆସିଲା ନାହିଁ, ସମ୍ପଦଟା ବିପଦ ହୋଇଯିବ। ଯେତେ ଯାହାର ଧନ ଥାଉ ସବୁ ଥାଉ, କିନ୍ତୁ ଭଗବାନଙ୍କ ସ୍ମରଣ ଆସିଲା ନାହିଁ ସେଇଟା ତାର ବିପଦ। କିନ୍ତୁ ଯେତେ ବିପଦ ଆସୁ ଯଦି ହରିଙ୍କର ସ୍ମରଣ ଆସିଲା ତାହେଲେ ସେଇଟା ଆମର ସମ୍ପଦ। ହରି ସ୍ମୃତି ସର୍ବ ବିପଦ ବିମୋକ୍ଷଣ, ସବୁ ବିପଦରୁ ଦୂର କରିଦେବ କେବଳ ହରିଙ୍କର ସ୍ମୃତି। ଆଉ ହରିଙ୍କ ସାକ୍ଷାତ ଯେଉଁ ହରି ଆସିବେ ତାଙ୍କ କଥା କ'ଣ କହିବେ, ହରି ଅଛନ୍ତି ସେଇଠି ସାକ୍ଷାତ ଅଛନ୍ତି। ତେଣୁ କୁପେତେନ୍ଦ୍ର କୃତଙ୍ଗ ହରି ଏ ଯେଉଁ ବିଶ୍ୱନାଥ ଚକୁରୀ କହୁଛନ୍ତି ଯେ ଭଗବାନ ନିତ୍ୟ ପ୍ରସାଦାନମପି ତତ୍ କଷ୍ଟମ ଲୀଳା ଶକ୍ତି ଏବ ପ୍ରେମାନନ୍ଦ ରସସ୍ୟ ଉତ୍କର୍ଷେଣ ଆସ୍ୱାଦନାର୍ଥ ଉପସ୍ଥାପିତ ଲୋଭବତାନ ବୁଭୁକ୍ଷୁଣାଂ କ୍ଷୁତ୍ କଷ୍ଟମ ଇବ ସୁଖଦ ଦକତ୍ୱାତ୍ ସୁଖାତ୍ମକଂ ଏବ। ଆପଣ ଯଦି ପ୍ରଶ୍ନ ପଚାରିଲେ ସେ ପ୍ରଶ୍ନର ଉତ୍ତର ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଦେଇଛନ୍ତି। ଭଗବାନ ନିତ୍ୟ ପାର୍ଷଦ ଏମାନେ ନା, ଏମାନେ ଯାଇଥାଇ ବ୍ୟକ୍ତି ନୁହନ୍ତି, ଭଗବାନ ନିତ୍ୟ ପାର୍ଷଦ, ତାଙ୍କ ପାଇଁ କିନ୍ତୁ କାହିଁ କଷ୍ଟ ହେଲା? ଆମେ ତ କହିଲେ ବିଭିନ୍ନ ପାପ କାର୍ଯ୍ୟ କରୁଛେ ବା ଅବିଦ୍ୟାଗ୍ରସ୍ତ ହୋଇକି ରହିଛେ, ବା ଆଉ ଗୋଟେ ହେଲା କ'ଣ ପାପ ବୀଜ, ଏସବୁ ଆମେ କଷ୍ଟ ପାଉଛେ। କିନ୍ତୁ ଏମାନେ ହେଉଛନ୍ତି ଭଗବାନ ପାର୍ଷଦ, ସେମାନେ କାହିଁ କଷ୍ଟ ପାଇବେ? କିଏ କହିପାରିବେ? ବିଶ୍ୱନାଥ ଚକୁରୀଟାକୁ କହିବେ କାହିଁକି କଷ୍ଟ ପାଇଲେ ସେମାନେ? ନା ଲୀଳା ଶକ୍ତି ହେବ, ଭଗବାନ ଲୀଳା ଲୀଳା ପୁରୁଷୋତ୍ତମ, ସେ ଲୀଳା କରୁଛନ୍ତି, ଲୀଳା ଶକ୍ତିରେ ଏସବୁ ହେଉଛି। ପ୍ରେମାନନ୍ଦ ରସସ୍ୟ ଉତ୍କର୍ଷେଣ, ଯେଉଁ ପ୍ରେମ ଭଗବାନ ସେମାନେ ପ୍ରେମ କରୁଛନ୍ତି, ସେ ଆନନ୍ଦ ଏଇଟା ବଢ଼ିବ, ତାଦ୍ୱାରା ଉତ୍କର୍ଷ ହେବ, ଆସ୍ୱାଦନାର୍ଥ ଏଇଟାକୁ ଆସ୍ୱାଦନ କରିବେ, ସେଥିପାଇଁ ଭଗବାନ ବ୍ୟବସ୍ଥା କରିଥିଲେ। କିଭଳି ବଢ଼ିବ ନା, ଲୋଭବତାନ ବୁଭୁକ୍ଷୁଣା କ୍ଷୁତ୍ କଷ୍ଟମ ହେବ ସୁଖଦ ତା। ଆମର ବର୍ତ୍ତମାନ 9 ବାଜିଗଲା, ଖାଇବାକୁ ମିଳିଯାଉଛି, 12 ପର୍ଯ୍ୟନ୍ତ ଖାଇବାକୁ ଦିଆଯିବ ନାହିଁ, ରାତି 12 ପର୍ଯ୍ୟନ୍ତ ଖାଇବାକୁ ଦିଆଯିବ ନାହିଁ, ସେତେବେଳେ କେମିତି ଲାଗିବ? ସେ ଯେଉଁ ବିଭୁକ୍ଷୁଣା କ୍ଷୁଧା କଷ୍ଟ ଯେଉଁ ରହିଛି, ସେଇଟା ଯେତେବେଳେ ବହୁତ ସୁନ୍ଦର ସୁନ୍ଦର ବହୁତ ଟେଷ୍ଟି ସୁସ୍ୱାଦୁ ଖାଦ୍ୟ ପ୍ରସାଦ ଦିଆଯିବ, ରାମ ପ୍ରସାଦ ବା କୃଷ୍ଣ ପ୍ରସାଦ ସବୁ ଦିଆଯିବ, ସେତେବେଳେ କେମିତି ଆନନ୍ଦ ଲାଗିବ? ସୁଖାତ୍ମକ ସେହିଭଳି ଭାବରେ ଭଗବାନ ବ୍ୟବସ୍ଥା ସବୁ କରୁଛନ୍ତି। ତେଣୁ ପଦର୍ଶକ ଅପି ଅପଟ୍ୱର ଉଲ୍ବଣ ବର୍ଷମ ମିତବାତମ ବର୍ଷମ ଅତିବାତମ ଶିଳାମୟ ସ୍ୱଯୋଗେ ବିହତେ ଅସ୍ମାଭି ଇନ୍ଦ୍ର ନାଶାୟ ବର୍ଷତି। ଭଗବାନ ଚିନ୍ତା ନିରୀକ୍ଷଣ କରୁଛନ୍ତି ନା, ଭଗବାନ ପ୍ରତି ଚିନ୍ତା କରୁଛନ୍ତି। କହିଲେ ଅପି ଅପି ଋତୁ ଅପେ ଋତି, ଏଇଟା ବର୍ଷା ଋତୁ ନୁହଁ, ଏଇଟା ଶରତ ଋତୁ ଆସିଯାଇଛି, ତେଣୁ ଏଭଳି ଭୀଷଣ ବର୍ଷା ହେବା କଥା ନୁହଁ। ଉଲ୍ବଣମ ବର୍ଷମ, ଭୀଷଣ ବର୍ଷା ହେଉଛି, ବର୍ଷା ଋତୁରେ ହେଉଛନ୍ତି ଅଲଗା କଥା, କିଛି ଅସୁବିଧା ନଥିଲା। ଅତିପାତମ ବହୁତ ଜୋରରେ ପବନ ଦେଉଛି, ଅଣଚାଶ ପବନ ଦେଉଛି, ଶିଳାମୟମ ଶିଳାବୃଷ୍ଟି ହେଉଛି, ତେଣୁ ସ୍ୱଯୋଗେ ବିହତେ ଅସ୍ମାଭି, ଭଗବାନ ଜାଣିଲେ ଇନ୍ଦ୍ରଙ୍କର ସବୁ କାଟସାଦି ଏଇଟା। ଇନ୍ଦ୍ର ହେଉଛନ୍ତି ତାଙ୍କର ବଡ଼ ଭାଇ, ଇଏ ସାନ ଭାଇ ଉପେନ୍ଦ୍ର, ଇଏ ଭଗବାନ ଉପେନ୍ଦ୍ର ବାମନ ଦେବ ବର୍ତ୍ତମାନ କୃଷ୍ଣ ରୂପରେ ଲୀଳା କରୁଛନ୍ତି। ତେଣୁ ମୁଁ ଏଇଟାକୁ ସ୍ୱଯୋଗେ ମୋର ଆତ୍ମଶକ୍ତି ମାଧ୍ୟମରେ ଆତ୍ମଯୋଗ ମାଧ୍ୟମରେ ଏଇଟାକୁ ନଷ୍ଟ କରିବି। ବିହତେ ଅସ୍ମାଭି ଇନ୍ଦ୍ର ନାଶାୟ ବର୍ଷତି, ଯେଉଁ ଇନ୍ଦ୍ର ବର୍ତ୍ତମାନ ଆମକୁ ନାଶ କରିବା ପାଇଁ ବର୍ଷା କରୁଛି, ମୁଁ ବର୍ତ୍ତମାନ ଇନ୍ଦ୍ରଙ୍କର ଗର୍ଭକୁ ନାଶ କରିବି। ଏସବୁ ଗୋଟେ ଛତାଟେ ନେଇଗଲେ ହେଲା, କ'ଣ ଏତେ ବର୍ଷା, କ'ଣ ଯେତେ ବର୍ଷା ହେଉ ଭଗବାନ ଗୋଟେ ଛତା ବ୍ୟବହାର କରିବେ। ତେଣୁ ପଞ୍ଚକମ ଏ ପାଞ୍ଚଟି ଶ୍ଳୋକରେ ଭଗବାନ କହିବେ ଅପିତ୍ୱତି, କାହିଁକି ଏସବୁ ଭଗବାନ ପାଞ୍ଚଟି ଶ୍ଳୋକରେ ଭଗବାନ ଚିନ୍ତା କରିବେ, କ'ଣ କରିବେ, କେଉଁ ଛତା ବ୍ୟବହାର କରିବେ, କ'ଣ କରିବେ, ଭଗବାନ ଯାହା ଚାହିଁବେ ତାହା କରିପାରିବେ। ଭଗବାନ ଏଇ ଲୀଳାଟି କଲେ ଆମେ କହୁଛେ ଏଇଟା ହେଲା ବୋଲି, ଭଗବାନ ଯାହା ଚାହିଁବେ, ତାଙ୍କର ବହୁତ ଅଲ୍ଟରନେଟିଭ୍ ଅଛି, ଆମ ପାଖରେ ଅଲ୍ଟରନେଟିଭ୍ ନାହିଁ କିଛି। ବର୍ଷା ହେଲା ମାନେ ଛତା ବିନା ଚାଲିପାରିବ ନାହିଁ, ବର୍ଷାରୁ ଉଦ୍ଧାର ପାଇପାରିବାନି, କିନ୍ତୁ ଭଗବାନ ପାଖରେ ବହୁତ ଅଲ୍ଟରନେଟିଭ୍ ଅଛି, ବହୁତ ଶକ୍ତି ରହିଛି ଭଗବାନଙ୍କର। ବର୍ଷା ଆସୁଥିବ, ଆକାଶ ରହିଥିବ, ସେମିତି ପଡ଼ିପାରିବ ନାହିଁ, ଚାହିଁଲେ ଭଗବାନ ଚାହିଁଲେ ତ ମହାପୁରୁ ଯାଉଥିଲେ କୀର୍ତ୍ତନ କରୁଥିଲେ, ସେଇ ସମୟ ଚାରିପଟେ ଚାରି ଆସିଲା, ବର୍ଷା ଆସିଗଲା, ମେଘ ଆସିଗଲା, କିନ୍ତୁ ଭଗବାନ ହାତ ଦେଖେଇଦେଲେ ରହ ସେଇଠି, ମେଘ ସେଇଠି ରହିଲେ, ଅପେକ୍ଷା କଲେ ଭଗବାନ ଯେତେବେଳେ ଇଙ୍ଗିତ ଦେବେ ସେତେବେଳେ ଯାଇ କୀର୍ତ୍ତନ ସରିଲା, ଭଗବାନ ଚାଲିଗଲେ, ତାପରେ ହାତ ଦେଖେଇଦେଲେ, ତାପରେ ସେ ବର୍ଷା ହେଲା। ତେଣୁ ଭଗବାନଙ୍କର ଅନେକ ଅଲ୍ଟରନେଟିଭ୍ ରହିଛି, ବହୁତ ଶକ୍ତି ରହିଛି ଭଗବାନ, ଆମେ ଚିନ୍ତା କରିପାରିବା ନାହିଁ। ବର୍ଷାକୁ ମଧ୍ୟ ଭଗବାନ କ'ଣ କରିପାରିଥାନ୍ତେ ନା, ବର୍ଷା ଯେଉଁ ବୃଷ୍ଟି ହେଉଛି, ଶିଳା ବୃଷ୍ଟି ହେଉଛି, ଭଗବାନ ଚାହିଁଲେ ସେ ପୁଷ୍ପ ବୃଷ୍ଟି ହୋଇଯାଇଥାନ୍ତା। ଭଗବାନ ଅଦ୍ଭୁତ କର୍ମଣ, ସିଏ ବହୁତ କିଛି କରିପାରିବେ ଭଗବାନ। ଆଉ ଗୋଟେ କଥା କରିଦିଏ ଭଗବାନ କରିଥାନ୍ତେ, ଆମେ ସବୁ ଆନନ୍ଦିତ ହେଇଥାନ୍ତେ। କ'ଣ ନା, ଖାଲି ଟଙ୍କା ବୃଷ୍ଟି ହେଇଥାନ୍ତା, ସେ ଜଳକୁ ଭଗବାନ ଟଙ୍କାରେ ପରିଣତ କରିଦେଇଥାନ୍ତେ ବା ସୁନାରେ ପରିଣତ କରିଦେଇପାରିଥାନ୍ତେ। ଭଗବାନ ସବୁକିଛି କରିପାରିବେ, କର୍ତ୍ତୁମ ଅକର୍ତ୍ତୁମ ସର୍ବଦା କର୍ତ୍ତୁମ ସମର୍ଥ ସିଏ। ତେଣୁ ସେଇଟା ସମସ୍ତେ ଆମର ଦରକାର, ଏଇଭଳି ଭାବରେ ସୁନା ବୃଷ୍ଟି ହଉ, ଆହୁରି ହଉ, ଆହୁରି ହଉ, କିନ୍ତୁ ଭଗବାନ ଲୀଳା କରୁଛନ୍ତି। ପାଞ୍ଚଟି ଶ୍ଳୋକରେ କହିବେ ଭଗବାନ ତାଙ୍କ ଲୀଳା କିଭଳି କରିବେ। ତେଣୁ ଭଗବାନ କ'ଣ କହୁଛନ୍ତି, ତତ୍ର ପ୍ରତିବିଧି ସମ୍ୟକ, ଆର ଏଇଭଳି ଭାବରେ ମୁଁ ବିଧାନ କରିବି, ପ୍ରତିବିଧାନ କରିବି, ପ୍ରତିକାର କରିବି, ସମ୍ୟକ ଭାବରେ କରିବି। କ'ଣ ନା, ଆତ୍ମଯୋଗେ ନା ସାଧେ, ମୋର ଶକ୍ତି ବଳରେ ମୁଁ କରିପାରିବି। ମାଇ ବାହ୍ୟ ହାତ ଖେଳ, ମୋର ବାମ ହାତର ଖେଳ ସବୁ ଅଛି, ଇନ୍ଦ୍ର ତାର ଯେତେ ଶକ୍ତି ଲଗେଇଲେ କ'ଣ ହେବ, ବଜ୍ର ଇନ୍ଦ୍ର ବାମ ହାତରେ ଧରୁନଥିବେ, ଡାହାଣ ହାତରେ ଧରୁଥିବେ, ଡାହାଣ ହାତରେ ବଜ୍ର ନିକ୍ଷେପ କରିବେ, କିନ୍ତୁ ଭଗବାନ ବାମ ହାତରେ ସବୁ କାର୍ଯ୍ୟ କରିଦେବେ। ଭଗବାନଙ୍କର ବାହ୍ୟ ହାତ ଖେଳ ସବୁ ବର୍ତ୍ତମାନ ଦେଖେଇବେ, ବାହ୍ୟ ହାତ ଖେଳ ଭଗବାନ ହାତ ଲଗେଇବେ ନାହିଁ, ଆଙ୍ଗୁଠି ଲଗେଇବେ ନାହିଁ, ଆଙ୍ଗୁଠିରେ ନଖ ତାର ସବୁ କରିଦେବେ। ଏଇଟା ଲୋକମାନେ ଭକ୍ତ ଦେବାନି ନୁହନ୍ତି, ସେମାନେ ବୁଝିପାରିବେ ନାହିଁ। ନଖ ଉପର ଗୋବର୍ଦ୍ଧନ ଧାର ୟୋ, ଏ ଶ୍ଳୋକଟି ଅଛନ୍ତି, କିନ୍ତୁ ମାନିନି ସେ ବହିନା। ଭଗବାନ କେବଳ ନଖ ଉପରେ ଧାରଣ କଲେ ଗୋବର୍ଦ୍ଧନକୁ। ଯାହା ହଉ, ଭଗବାନ ଏଇଭଳିଆ ପ୍ରତିକାର କରିବେ। କ'ଣ ନା, ଆତ୍ମଯୋଗ ନା ସାଧେ, ଭଗବାନଙ୍କ ଶକ୍ତି ମାଧ୍ୟମରେ ସବୁ କରିବେ। ଲୋକେଶ ମାନିନା ମୌଢ଼ା, ଇନ୍ଦ୍ର କହୁଛି ଭଗବାନଙ୍କୁ ମୂର୍ଖ, ବାଚାଳ ବାଳିସ ଶବ୍ଦମ ଅଙ୍ଗମ ପଣ୍ଡିତ ମାନିନ, ବର୍ତ୍ତମାନ ଭଗବାନ କହୁଛନ୍ତି ଇଏ ମୂଢ଼ ମୂର୍ଖ ପ୍ରକୃତରେ ସିଏ। ଲୋକେଶ ମାନିନା, ସେ ଭାବୁଛି ମୁଁ ଲୋକେଶ ହେଇଯାଇଛି, ତ୍ରିଲୋକରଙ୍କୁ ହେଉଛି ଅଧିପତି ଇନ୍ଦ୍ର, ତ୍ରିଲୋକର ଅଧିପତି ଲୋକେଶ ମାନିନା ମୌଢ଼ା ମୂର୍ଖ ମୂର୍ଖତା ବଶତଃ ଏଭଳି ଭାବୁଛି ସିଏ। ତେଣୁ ହନିଷ୍ୟେ ଶ୍ରୀମଦଂ ତମ, ଏ ତମ ଗୁଣରୁ ଯେଉଁ ଆସୁଛି ତାଙ୍କ ମୂଢ଼ ଯେଉଁ ଗର୍ବ ଆସିଛି ଏଇଟାକୁ ମୁଁ ହତ୍ୟା କରିବି, ତାଙ୍କ ଗର୍ବକୁ ହତ୍ୟା ଖର୍ବ କରିବି ଗର୍ବକୁ। ଶ୍ରୀମଦଂ ଏଇ ଐଶ୍ୱର୍ଯ୍ୟ ମଦ ତାଙ୍କୁ ଯେଉଁ ରହିଛି, ଐଶ୍ୱର୍ଯ୍ୟରେ ରହିଛନ୍ତି ତାଙ୍କର ବହୁତ, ଆମେ କାଲି ସେଦିନ ଆଲୋଚନା କରୁଥିଲେ କେତେ ପ୍ରକାର ତାଙ୍କର ସବୁ ସୁବିଧା ରହିଛି, ଆଦର ସେ ଗର୍ବିତ ହୋଇକି ରହିଛନ୍ତି। ଶ୍ରୀମଦଂ ଏଇଟାକୁ ମୁଁ ହନିଷ୍ୟେ ହତ୍ୟା କରିଦେବି ଶ୍ରୀମଦକୁ। ସିଏ କହୁଛନ୍ତି ମୁଁ ଆଙ୍କୁ ହତ୍ୟା କରିବି, ଭଗବାନ କହୁଛନ୍ତି ମୁଁ ତାକୁ ହତ୍ୟା କରିବି, ଭଗବାନ କହିଲେ ଇନ୍ଦ୍ରଙ୍କୁ ହତ୍ୟା କରିବି, ଭଗବାନ କହିଲେ ଇନ୍ଦ୍ରଙ୍କର ଗର୍ବକୁ ହତ୍ୟା କରିବେ। କିନ୍ତୁ ଇନ୍ଦ୍ର କହିଲେ କ'ଣ ନା ତାଙ୍କୁ ସମସ୍ତଙ୍କୁ ହତ୍ୟା କରିଦେବା, ଏ ତାଙ୍କର ଗର୍ବ ହେଇଯାଇଛି ତାଙ୍କୁ ଗର୍ବ ହତ୍ୟା କରିବାକୁ ଚିନ୍ତା କରୁ। ଇଏ ଭଗବାନଙ୍କର ଭଗବତ୍ତା ଭକ୍ତ ବତ୍ସଳତା, ଜୀବର ଭୁଲ ରହିଛି, ଦେବ ଦେବତା ହେଲେ କ'ଣ ହେବ, ତାଙ୍କର ମଧ୍ୟ ଭୁଲ ରହିଛି, ବଦ୍ଧ ଜୀବ ସେମାନେ, ଭ୍ରମ ପ୍ରମାଦ ବିପ୍ରଲିପ୍ସା କରଣାପାଠବ ଚାରୋଟି ଦୋଷ ରହିଛି ସମସ୍ତଙ୍କର ରହିଛି, ଇନ୍ଦ୍ରଙ୍କ ମଧ୍ୟ ସେ ଦୋଷ ରହିଛି। ତେଣୁ ଇନ୍ଦ୍ର ଚିନ୍ତା କରୁଛନ୍ତି ତାଙ୍କର ଯଜ୍ଞ ବନ୍ଦ କରିଦେବାରୁ ମୁଁ ତାଙ୍କୁ ସବୁ ହତ୍ୟା କରିବି, କିନ୍ତୁ ଭଗବାନ ଚିନ୍ତା କରୁଛନ୍ତି ଇନ୍ଦ୍ରଙ୍କର ଯେଉଁ ଗର୍ବ ହେଇଛି ସେ ଗର୍ବକୁ ମୁଁ ଖର୍ବ କରିବି, ଗର୍ବକୁ ହତ୍ୟା କରିବି, ଇନ୍ଦ୍ରକୁ ହତ୍ୟା କରିବି ନା, ଇନ୍ଦ୍ରକୁ ସୁଧାର କରିବି, ସେ ଭକ୍ତରେ ପରିଣତ କରିଦେବି ତାଙ୍କୁ, ତାଙ୍କର ସବୁ ଭିତରେ ଯେଉଁ ରହିଛି ଯେଉଁ ଅନର୍ଥ ବା ଯେଉଁ ଅଭଦ୍ର ସବୁ ରହିଛି ସେ ଅଭଦ୍ରକୁ ଦୂର କରିଦେବି। ଦେବତାମାନଙ୍କ ମଧ୍ୟ କିଛି ଦୋଷ ରହିଛି, ଦେବତାମାନେ ହେଇଗଲେ ଯେ ତାଙ୍କର ଦୋଷ ନାହିଁ ତା ନୁହଁ, ଦେବତାମାନଙ୍କ ମଧ୍ୟ ଦୋଷ ରହିଛି। ସେଥିପାଇଁ ଭାଗବତ ପଞ୍ଚମ ସ୍କନ୍ଧରେ ଗୋଟେ ଶ୍ଳୋକ ଅଛନ୍ତି, ଯଶ ଅସ୍ତି ଭକ୍ତି ଭଗବତୀ ଅକିଞ୍ଚନ ସର୍ବୈ ଗୁଣୈ ତତ୍ର ସମାସତେ ସୁରା, ହରାଉ ଅଭକ୍ତ ସ କୃତ ମହତ୍ ଗୁଣ ମନରକ୍ଷଣା ସ୍ଥିତି ଧାବତ ବହି। ଜଣେ ଯେତେବେଳେ ଭଗବାନଙ୍କର ଭକ୍ତ ହେଇଯାଉଛନ୍ତି ତା ପାଖରେ ଦେବତାମାନଙ୍କର ସବୁ ଭଲ ଗୁଣ ଆସି ପହଞ୍ଚି ଯାଉଛି। ଏ ଶ୍ଳୋକର ଭାଷ୍ୟରେ ଆଚାର୍ଯ୍ୟ ଜଣେ କହନ୍ତି ଦେବତାମାନଙ୍କର ଭଲ ଗୁଣ ଆସୁଛି, ଖରାପ ଗୁଣ ଆସୁନାହିଁ। ଇନ୍ଦ୍ରଙ୍କର ଦେଖିଲେ ଇନ୍ଦ୍ରଙ୍କର ମଧ୍ୟ ବହୁତ ଭଲ ଗୁଣ ଅଛି, କିନ୍ତୁ ଏଠି ଇନ୍ଦ୍ରଙ୍କର ଗର୍ବ ଇତ୍ୟାଦି ସବୁ ପ୍ରକାଶ କରାଯାଉଛି, ଏସବୁ ଖରାପ ଗୁଣ ଇନ୍ଦ୍ରଙ୍କର। କିନ୍ତୁ ଦେବତାମାନଙ୍କର ଯେଉଁ ଗୁଣ ସବୁ ଆସିବ ଭକ୍ତମାନଙ୍କ ପାଖରେ ତା ଦେହରେ ଭଲ ଗୁଣ ଆସିବ, ଖରାପ ଗୁଣ ଆସିବ ନାହିଁ, ଏଇଟା ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି। ତେଣୁ ଭଗବାନ ଚିନ୍ତା କରୁଛନ୍ତି ଇନ୍ଦ୍ରଙ୍କର ଯେଉଁ ଏଇ ଗର୍ବ ବଢ଼ିଯାଇଛି ସେ ଗର୍ବକୁ ମୁଁ ଖର୍ବ କରିବି, ତାଦ୍ୱାରା ସେ ଶୁଦ୍ଧ ହେବ, ସେ ଭକ୍ତରେ ପରିଣତ ହେବ, ଶୁଦ୍ଧ ଭକ୍ତ ହେବ। ଅବଶ୍ୟ ଦେବତାମାନେ ମିଶ୍ରିତ ଭକ୍ତ, କର୍ମମିଶ୍ରା ଭକ୍ତ, ସେମାନେ ଶୁଦ୍ଧ ଭକ୍ତ ହୋଇପାରିବେ ନାହିଁ। ଯାହା ବି ହେଉ ଏଇଭଳି ଭାବରେ ଭଗବାନ ଚିନ୍ତା କରୁ, ପାଞ୍ଚଟି ଶ୍ଳୋକରେ କୁହାଯିବ, ନହି ସଦ୍ଭାବ ଯୁକ୍ତାନାଂ ସୁରାଣାଂ ଇସ ବିସ୍ମୟ ମତୋ ଅସତାଂ ମାନଭଙ୍ଗଂ ପ୍ରସମାୟୋପକଳ୍ପତେ। ଏଇ ଶ୍ଳୋକ ଷୋହଳରେ କହୁଛନ୍ତି ବିଶ୍ୱନାଥ ଚକୁରୀ ଠାକୁର କହୁଛନ୍ତି, ଲୋକେଶ ମାନିନାଂ ଶ୍ରୀମଦ ଲକ୍ଷଣଂ ତମ ହରିଶ୍ୟାମି ବହୁବଚନ ବରୁଣାଦିନ ଅପି ଅଭିପ୍ରେତେଇ। ଏଠି ବହୁବଚନ କାହିଁକି କହିଲେ, ଯେଉଁ କୁହାଗଲା ତତ୍ର ଲୋକେଶ ମାନିନାମ ବହୁବଚନ କାହିଁକି କୁହାଗଲା, ଇଏ ତ ଇନ୍ଦ୍ର ନିଜକୁ ଲୋକ ମାନେ ଈସ ବୋଲି ଭାବୁଛନ୍ତି, ମାନିନମ ହେବା କଥା, ଏକବଚନ ହେବା କଥା, ବହୁବଚନ କାହିଁକି କହିଲେ, ଏଇଟା ମୁଁ ଚିନ୍ତା କରିପାରିନଥିଲି, ବର୍ତ୍ତମାନ ଏଠି ଶ୍ଳୋକ ଦେଖିଲେ ଜଣାପଡ଼ିଲା। ଆଚାର୍ଯ୍ୟ ଟୀକାରେ କହିଛନ୍ତି, ଆଚାର୍ଯ୍ୟ ସବୁ ଜାଣୁଛନ୍ତି, ବହୁତ କଥା ସେ କହିପାରିବେ। ତେଣୁ ସେ କହୁଛନ୍ତି ଲୋକେଶ ମାନିନାମ ଶ୍ରୀମଦ ଲକ୍ଷଣ ତମ ହରିଶ୍ୟାମି ବହୁବଚନ ବରୁଣାଧୀନ ଅପି ଅଭିପ୍ରେତେଇ। ସବୁ ଦେବତାମାନଙ୍କର ମୁହଁନ୍ତି ଯତ୍ ସୁରେହ, ପ୍ରଥମ ଶ୍ଳୋକରେ କୁହାଗଲା ଭାଗବତମର, ଭଗବାନଙ୍କର ଏଭଳି ଲୀଳା ରହିଛି ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି। ଏବେ ଇନ୍ଦ୍ର ମୋହ ହେଉଛନ୍ତି, ଆ ପରେ ପରେ ଆସିବ ବରୁଣଙ୍କର ମୋହ ଆସିବ, ଏଇଭଳି ଭାବରେ ବ୍ରହ୍ମାଙ୍କର ମୋହ ହୋଇଯାଇଥିଲା କୁହାଯାଇଛି, ବର୍ଣ୍ଣନା କରାଯାଇଛି, ଶିବଜୀଙ୍କର ମୋହ, ସମସ୍ତଙ୍କର ମୋହ ହୋଇଯାଉଛି। ଭଗବାନଙ୍କର ଏଭଳି ଶକ୍ତି ରହିଛି, ଏଭଳି ଲୀଳା, ସମସ୍ତେ ମୋହିତ ହୋଇଯିବେ। ଭଗବାନ ଯେତେବେଳେ ନୃସିଂହଦେବ ରୂପ ଧାରଣ କଲେ, ଏମିତିକି ଲକ୍ଷ୍ମୀଦେବୀ ମଧ୍ୟ ବହୁ ମୋହିତ ହୋଇଗଲେ, ସେ କହିଲେ ଇଏ ମୋର ସ୍ୱାମୀ ନୁହନ୍ତି, ମନା କରିଦେଲେ, ଡାଇଭର୍ସ ଦେଇଯାଇଥାନ୍ତି, ଆମର କିଏ ଓକିଲ ଥିଲେ ତାଙ୍କୁ ପଠେଇକି ଡାଇଭର୍ସ ଦେଇଯାଇଥାନ୍ତି ସିଏ। ଭଗବାନଙ୍କର ଏଭଳି ଲୀଳା, ସମସ୍ତେ ମୋହିତ ହୋଇଯାଆନ୍ତି, ମୁହଁନ୍ତି ଯା ସୂର୍ଯ୍ୟ, ପ୍ରଥମ ଶ୍ଳୋକରେ ସେଟା କୁହାଯାଇଛି। ତେଣୁ ବହୁ ବଚନ କୁହାଯାଇଛି, କାହିଁକି ନା ସବୁ ଦେବତାମାନେ ଏଇଭଳି ଭାବରେ ଲୋକେଶ ମାନିନ ନିଜକୁ ଭାବନ୍ତି ଏମାନେ ହେଉଛନ୍ତି ଈଶ୍ୱର ବୋଲି, କିନ୍ତୁ ସେମାନେ ଭୁଲି ଯାଆନ୍ତି ଈଶ୍ୱର ପରମ କୃଷ୍ଣ, ପରମ ଈଶ୍ୱର ହେଉଛନ୍ତି କୃଷ୍ଣ, ସମସ୍ତଙ୍କର ଈଶ୍ୱର ସିଏ। ସେଥିପାଇଁ କୁହାଗଲା ଚୈତନ୍ୟ ଚରିତ୍ରାମୃତରେ, ଏକଲା ଈଶ୍ୱର କୃଷ୍ଣ ଆର୍ ସବୁ ଭୃତ୍ୟ ଯାହାର ଯେଛେ ନାଚା ସେ ତେଛେ କରେ ନୃତ୍ୟ। ଯିଏ ଯେଉଁଭଳି ଭାବରେ ଭଗବାନ ହେଉଛନ୍ତି ଈଶ୍ୱର, ଆଉ ସମସ୍ତେ ହେଉଛନ୍ତି ତାଙ୍କର ନୃତ୍ୟ। ଏମିତିକି ବଳରାମଠୁ ଆରମ୍ଭ କରି ସମସ୍ତେ ଭଗବାନଙ୍କ ନୃତ୍ୟ। ତେଣୁ ତାପରେ ଶ୍ଳୋକରେ କହୁଛନ୍ତି 15-19 ଏ 5 ଶ୍ଳୋକ ଆମେ ଆଲୋଚନା କରିବା, ଆଜି ସମୟ ଅଛି। ତେଣୁ ଶ୍ଳୋକ 17 କହିଯାଉଛି, ନ ହି ସଦ୍ଭାବ ଦୂତାନାମ ସୁରାଣାମ ବିସ୍ମୟ ମତୋ ଅସତାମ ମାନଭଙ୍ଗ ପ୍ରସମାୟୋପକଳ୍ପତେ। ନ ହି ସଦ୍ଭାବ ଯୁକ୍ତାନାମ ସୁରାଣାମ ଈଶ ବିସ୍ମୟ ମତୋ ଅସତାଙ୍ଗ ମାନଭଙ୍ଗ ସଦ୍ଭାବ ଯୁକ୍ତାନାମ ସୁରାଣାମ ଈଶ ବିସ୍ମୟ। ମାନେ କ'ଣ, ଦେବତାମାନେ ସତ୍ୟଗୁଣ ଯୁକ୍ତ ରହିଛନ୍ତି, ସଦ୍ଭାବ ଯୁକ୍ତାନାମ ସତ୍ୟଗୁଣରେ ସେମାନେ ରହୁଛନ୍ତି ନା ଦେବତାମାନେ, ତାଙ୍କ ପାଖରେ ରଜତମ ଗୁଣ ଆସିବା କଥା ନୁହଁ। କିନ୍ତୁ ଯେହେତୁ ସେମାନେ ନିଜକୁ ଈଶ୍ୱର ଅଭିମାନ କରୁଛନ୍ତି, ସେଥିପାଇଁ ତାଙ୍କର ଏଇଟା ଈଶ୍ୱର ଅଭିମାନ କରୁଛନ୍ତି, କାହିଁକି ନା ଏ ତମଗୁଣ ବା ରଜଗୁଣରେ ଏସବୁ କରୁଛନ୍ତି, ଏଇଟା ସଙ୍ଗତ ନୁହଁ। ତାଙ୍କ ଏମାନେ ସେ ହେବା କଥା ନୁହଁ, ସେଭଳି ଭାବରେ ଅସୁର ହେବା କଥା ନୁହଁ। ସେମାନେ ଦେବତା, ଅସୁରମାନେ ସେଭଳି ଚିନ୍ତା କଲେ ଠିକ୍ ଅଛି, କାରଣ ସେମାନଙ୍କର ଅସୁର ଗୁଣ ରହିଛି। କିନ୍ତୁ ଦେବଗୁଣ ଥାଇକରି ମଧ୍ୟ ସେମାନେ ଅସୁର ଭଳି କାର୍ଯ୍ୟ କଲେ, ତେଣୁ ଏଇ ଯେଉଁ ତାଙ୍କର ଯେଉଁ ସମାନ ଆଶା କରୁଛନ୍ତି, ନିଜକୁ ଭାବୁଛନ୍ତି ଆମେ ହେଉଛି ସବୁକିର କ'ଣ ମାଲିକ, ଏଇ ଯେଉଁ ଭାବଟା ରହିଛି ତାଙ୍କର, ସେତେବେଳେ ଏଇ ଭଗବାନ ସେଇଟାକୁ ଦୂର କରିଦେବେ। ସେତେବେଳେ ସେମାନେ ଭଗବାନଙ୍କ ଉଦ୍ଦେଶ୍ୟକୁ ଉପଲବ୍ଧି କରିପାରିବେ, ଭଗବାନ କାହିଁକି ଏଇଟା କରିଥିଲେ, ଇନ୍ଦ୍ରଙ୍କର ଯଜ୍ଞ କାହିଁକି ଭଙ୍ଗ କଲେ, ଇନ୍ଦ୍ର ସେଇଟା ବୁଝିବେ, ଲାଷ୍ଟକୁ ବୁଝିବେ, ପ୍ରଥମେ ବୁଝିପାରିବେ ନାହିଁ। ତେଣୁ ଭଗବାନ ସେ ନିରୀକ୍ଷଣ କରୁଛନ୍ତି, ସବୁକିଛି ଜାଣୁଛନ୍ତି, ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକିଛି କହିପାରିବେ। ଏଠି ଭଗବତ ଗୀତାରେ କୁହାଯାଇଛି ବ୍ରହ୍ମାର୍ପଣ ଯାହା ବି ହେଉ, ଏଠି ଭାଷାରେ କୁହାଯାଉଛି, ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ନ ଚୈବଂ ଇନ୍ଦ୍ରାୟ ଅତି କ୍ଷୋଦୀୟ ସେ ଅହଂ ସ୍ପର୍ଦ୍ଧେ, କିନ୍ତୁ ତସ୍ୟ ମଦ୍ଭକ୍ତସ୍ୟ ଅଦ୍ଭୁତମ ଦୋଷମେବ କୃପେବ ଚିକିତ୍ସନ ଅସ୍ମି ଇତ୍ୟାହ। ଅତି କ୍ଷୋଦୀୟ କ'ଣ ତାର ଅର୍ଥ କ'ଣ, ନ ଚୈବଂ ଇନ୍ଦ୍ରାୟ ଅତି କ୍ଷୋଦୀୟ ସେ ଅହଂ ସ୍ପର୍ଦ୍ଧେ, ଭଗବାନଙ୍କର ପ୍ରକୃତରେ ଗର୍ବ ନାହିଁ, ଭଗବାନଙ୍କର ଗର୍ବ କିଛି ନାହିଁ, ଅନ୍ୟମାନଙ୍କ ଭଗବାନଙ୍କର ଗର୍ବ ତ ନାହିଁ, ଆଉ ସେଇଟା କ'ଣ ଗର୍ବ ହେବ କେମିତି, କିନ୍ତୁ ଅନ୍ୟମାନଙ୍କ ଗର୍ବକୁ ଭଗବାନ ଖଣ୍ଡନ କରନ୍ତି। ମଦ୍ଭକ୍ତସ୍ୟ ଅଦ୍ଭୁତମ ଦୋଷମେବ କୃପେବ ଚିକିତ୍ସନ, ଭଗବାନଙ୍କ କୃପା ଇଏ, ଆମର ଯେଉଁ ଗର୍ବ ହୋଇଯାଉଛି, ବହୁତ ଧନ ଅଛି ଆମକୁ, ଅଛି ସମକୁ ଅଛି, ସବୁ କରିକି ଆମେ ଗର୍ବ ହୋଇଯାଉଛି, ଭଗବାନ ସେଇଟାକୁ ଯେତେବେଳେ ଗର୍ବଟାକୁ ନଷ୍ଟ କରନ୍ତି, ନାଶ କରନ୍ତି, ସେତେବେଳେ ଆମ ପ୍ରତି କୃପା କରନ୍ତି। ଏ ଭଗବାନ କୃପା, ବର୍ତ୍ତମାନ ଇନ୍ଦ୍ରଙ୍କ ପ୍ରତି କୃପା କରାଯାଉଛି, ଅବଶ୍ୟ ଇନ୍ଦ୍ର ମାଧ୍ୟମରେ ଇନ୍ଦ୍ର ଯେଉଁ ଏସବୁ ବ୍ୟବସ୍ଥା କଲେ, ଆମେ ଶୁଣିଲେ ନା ସବୁ ବ୍ରଜବାସୀମାନେ ଭଗବାନ ସହିତ ଏ ରହି ଆସିବ, ଏକଥା ଆସିବ, 7 ଦିନ 7 ରାତି କାଳ ଭଗବାନ ସହିତ ରହିବେ ସେ, ତେଣୁ ସେ ଇନ୍ଦ୍ର ବାବୁ ଧନ୍ୟବାଦ ଦେବେ, ଇନ୍ଦ୍ର ଏଇଭଳି ଭାବେ ବର୍ଷା କରୁଥାଉ, ଆମେ ଏଇଭଳି ଭାବେ ରହୁଥିବା, କୌଣସି ଖାଦ୍ୟ ପାନୀୟ ଗ୍ରହଣ କରୁନାହାନ୍ତି, ଏମିତିରେ ବିଶ୍ରାମ ନେଉଥାନ୍ତି, ଶୋଇବା କଥା ତ ଅଲଗା କଥା, ବିଶ୍ରାମ ନେଉନାହାନ୍ତି, କାହିଁକିନା ଏତେ ଆନନ୍ଦ ତାଙ୍କର ବଡ଼ି ବଡ଼ିକା ଯାଉଛି, ଯେତିକି ପ୍ରଥମ ଦେଖାରେ ଯେଉଁଭଳି ଭାବରେ ଆନନ୍ଦ ଥିଲା, ବଡ଼ି ବଡ଼ିକା ଯାଉଛି ସେ ଆନନ୍ଦାନୁଭୂତି ବର୍ଦ୍ଧନମ। ତେଣୁ ଇନ୍ଦ୍ରକୁ ସେମାନେ ଧନ୍ୟବାଦ ଦେଉଛନ୍ତି, ଇନ୍ଦ୍ର ଏଇଭଳି ଭାବରେ କରୁ, ବର୍ଷା କରୁ, ଆମେ ଏଇଭଳି ଭାବରେ ଭଗବାନଙ୍କ ପାଖରେ ରହିବା, ସମସ୍ତେ ଭଗବାନ ମୁଖ ଦେଖୁଛନ୍ତି, କେହି ଭଗବାନ ପଛପଟେ ଦେଖୁନାହାନ୍ତି, ଭଗବାନ ନିଜକୁ ଏଭଳି ଭାବରେ ଐଶ୍ୱର୍ଯ୍ୟ ପ୍ରକାଶ କରିଛନ୍ତି, ଏସବୁ କଥା ଆସିବ। ତେଣୁ ଭଗବାନ ଏଇଭଳି ଭାବରେ ତାଙ୍କର ଚିକିତ୍ସା କରିବେ, ତାଙ୍କର ଭକ୍ତମାନଙ୍କୁ କୃପା କରିବେ ସେ, ଅସୁରମାନେ ତ ସେମାନେ ଭଗବାନ ଶରଣରେ ଯାଉନାହାନ୍ତି, ତେଣୁ ତାଙ୍କର ସେସବୁ ସେ ଭଗବାନ ତାଙ୍କର ଗର୍ବକୁ ଖର୍ବ କରନ୍ତି ନାହିଁ, କେତେବେଳେ ଦରକାର ପଡ଼ିଲେ କରିପାରନ୍ତି ଅଲଗା କଥା, କିନ୍ତୁ ସାଧାରଣତଃ ଅସୁରମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, କିନ୍ତୁ ଭକ୍ତମାନେ ଭଗବାନଙ୍କ ଶରଣରେ ଅଛନ୍ତି, ତାଙ୍କର କାହିଁ ଗର୍ବ ହେବ, ତେଣୁ ଭଗବାନ ସେସବୁ ଦୂର କରନ୍ତି। ତେଣୁ 15-18 ଶ୍ଳୋକରେ କହୁଛନ୍ତି ଯେ ମତ୍ସ୍ମାତ୍ ମତ୍ଶରଣ ଗୋଷ୍ଠଂ ମନ୍ନାଥଂ ମତ୍ ପରିଗ୍ରହଂ ଗୋପାଳେ ସ୍ୱାତ୍ମଯୋଗେନ ସ୍ୱୟଂ ମେ ବ୍ରତାହିତ। ତେଣୁ ଭଗବାନ ଯେଉଁ କାର୍ଯ୍ୟ କରେ, ଭଗବାନଙ୍କୁ ଏତେ ସବୁ ଚିନ୍ତା କରିବା ପାଇଁ ବହୁତ ସମୟ ଲାଗିଲାନି, ଗୋଟିଏ ଫ୍ରାକ୍ସନ୍ ଅଫ୍ ଦ ସେକେଣ୍ଡରେ ସବୁ ଚିନ୍ତା କରିଦେବେ ଭଗବାନ। ଅଦ୍ଭୁତ ସକ୍ତା, ଅଦ୍ଭୁତ କର୍ମା ସିଏ, ସବୁକିଛି ଭଗବତ ଗୀତା କେତେ ସମୟ ଲାଗିଲା କହିବା ପାଇଁ ଅର୍ଜୁନକୁ, 700 ଶ୍ଳୋକ ଯେଉଁ ହେଲା ଭଗବତ ଗୀତାରେ, ଅଧଘଣ୍ଟାଏ 40-45 ମିନିଟ୍ ସବୁ ସରିଲା, ଶେଷ ହେଇଗଲା, ବହୁତ ସମୟ ନେଇଗଲେ ଏଠି ଭଗବତ ଗୀତାରେ। ତେଣୁ ଭାଗବତ ଯେଉଁ କହିଲେ ଅର୍ଜୁନ ବ୍ରହ୍ମାଙ୍କୁ ଗୋଟିଏ ସେକେଣ୍ଡରେ କହିଦେଲେ, 4 ଶ୍ଳୋକ ବଂଶୀ ମାଧ୍ୟମରେ ବ୍ରହ୍ମାଙ୍କର ହୃଦୟରେ ସବୁ ଜ୍ଞାନ ଦେଇଦେଲେ, 4 ଶ୍ଳୋକରେ 18,000 ଶ୍ଳୋକର ଅର୍ଥ ବୁଝିଗଲେ ସେ ବ୍ରହ୍ମା। ଏଭଳି ଭଗବାନ ଅଦ୍ଭୁତ କର୍ମା ସିଏ, ତେଣୁ ଭଗବାନ ଚିନ୍ତା କରୁଛନ୍ତି। ତସ୍ମାତ୍ ଏସବୁ ଯୁକ୍ତି ଉପସ୍ଥାପନ କରି ବର୍ତ୍ତମାନ କହୁଛନ୍ତି, ତସ୍ମାତ୍ ସେଥିପାଇଁ ମତ୍ ଶରଣମ୍ ଗୋଷ୍ଠମ୍, ମୋ ଶରଣରେ ଏମାନେ ଅଛନ୍ତି, ଗୋଷ୍ଠ ଏ ଗୋପବାଳକମାନେ ବା ଗାଭୀମାନେ, ଏମାନେ ସବୁ ବ୍ରଜବାସୀମାନେ ସମସ୍ତେ ମୋ ଶରଣରେ ଅଛନ୍ତି। ମନ୍ନାଥମ୍ ମତ୍ ପରିଗ୍ରହମ୍, ମୁଁ ତାଙ୍କର ନାଥ, ମୋର ଏମାନେ ସବୁ ନିଜ ବ୍ୟକ୍ତି। ମତ୍ ପରିଗ୍ରହମ୍, ମତ୍ ପରିଗ୍ରହମ୍ କହିଲେ ମୋର ପରିବାର, ଏମାନେ ଭଗବାନ ଏମାନେ ନିଜ ପରିବାର ବୋଲି ଗ୍ରହଣ କରୁଛନ୍ତି। ମତ୍ ପରିଗ୍ରହମ୍ ଗୋପାଏ ସ୍ୱାତ୍ମ ଯୋଗେନ, ମୁଁ ତାଙ୍କୁ ପ୍ରୋଟେକ୍ସନ୍ ଦେବି, ରକ୍ଷା କରିବି, ମୋର ଆତ୍ମଯୋଗରେ ନିଜ ଶକ୍ତି ବଳରେ ପ୍ରୋଟେକ୍ସନ୍ ଦେବି, ଏ ବର୍ଷା କରନ୍ତୁ କିଛି ଅସୁବିଧା ନାହିଁ। ସ୍ୱୟଂ ମେ ବ୍ରତା ହୋଇଥାଏ, ଭଗବାନଙ୍କ ହେଉଛି ବ୍ରତ, ଭଗବାନଙ୍କ ବ୍ରତ କ'ଣ, ଆମେ ଯେଉଁଭଳି ଭାବେ ବିଭିନ୍ନ ବ୍ରତ ନେଉଛେ, ଆସନ୍ତାକାଲି ପଡ଼ିବ ଏକାଦଶୀ ବ୍ରତ, ଆମେ ସବୁ ବିଭିନ୍ନ ପ୍ରକାର ବ୍ରତ ନେଉଛେ, ଭଗବାନ ପାଇଁ ଆମେ ବ୍ରତ ନେଉଛେ, ଭଗବାନଙ୍କ ବ୍ରତ ଅଛି ନା ନାହିଁ, ଭଗବାନ ଏକାଦଶୀ କରନ୍ତି, ଭଗବାନ ଏକାଦଶୀରେ ଅନ୍ନପ୍ରସାଦ ପାଆନ୍ତି, ଭଗବାନଙ୍କ ବ୍ରତ ହେଉଛି ଅଲଗା। କ'ଣ ସେ ବ୍ରତ ନା କହନ୍ତେ, କ'ଣ, ହଁ ରାମାୟଣରେ ସେ ରହିଛି, ଶ୍ଳୋକ ରହିଛି। ତେଣୁ ଭଗବାନଙ୍କ ବ୍ରତ ହେଉଛି ଏଇଟା, ମୋର ଶରଣରେ ଯିଏ ଆସିବେ ମୁଁ ତାଙ୍କୁ ରକ୍ଷା କରିବି, ଇଏ ହେଉଛି ଭଗବାନ ବ୍ରତ। ତେଣୁ ଏ କଥାଟା ନିଜେ ନ କହିକିରି ଅର୍ଜୁନକୁ କହିଲେ, ତୁମେ ଅର୍ଜୁନ ଘୋଷଣା କର, ଏ ଭଗବାନ ବ୍ରତ ହେଉଛି ଏଇଟା, ନମେ ଭକ୍ତ ପ୍ରଣଶ୍ୟତି, ଭଗବାନ ଭକ୍ତର କେବେ ବିନାଶ ନାହିଁ। ଭଗବାନ ନିଜେ ଘୋଷଣା କଲେ ନାହିଁ, ଅର୍ଜୁନଙ୍କ ଦ୍ୱାରା ଘୋଷଣା କରେଇଲେ ଭଗବତ ଗୀତାରେ, ଇଏ ହେଉଛି ଭଗବାନ ବ୍ରତ। ତେଣୁ ତାଙ୍କ ଶରଣରେ ଯିଏ ଆସିବେ ସେ ପ୍ରୋଟେକ୍ସନ୍ ଦେବେ, ରକ୍ଷା କରିବେ ସିଏ। ଯେତେବେଳେ ଭଗବାନ ଯାଇଥିଲେ, ରାମଚନ୍ଦ୍ର ଯେତେବେଳେ ଯାଇଥିଲେ ଭଗବାନ ଲଙ୍କା ଉପରେ ଆକ୍ରମଣ କରିବା ପାଇଁ, ସେ ସମୟରେ ବିଭୀଷଣ ଆସି ପହଞ୍ଚିଗଲେ। ବିଭୀଷଣ ଯେତେବେଳେ ଆସି ପହଞ୍ଚିଗଲେ, ଭଗବାନ ରାମଚନ୍ଦ୍ରଙ୍କ ପାର୍ଷଦମାନେ କହୁଛନ୍ତି, ପ୍ରଭୁ ଇଏ ଶତ୍ରୁପକ୍ଷର ବ୍ୟକ୍ତି, ଆକୁ ଆମେ ଶରଣରେ ନେବା ନାହିଁ। କିନ୍ତୁ ଭଗବାନ ସେଠି ବହୁତ କଥା ଅଛି, ଆମେ ଖାଲି ସଂକ୍ଷେପରେ କହିବା। ଭଗବାନ କହିଲେ, ନା ଇଏ ମୋର ବ୍ରତ, ଶକ୍ରୁଦପି ପ୍ରପନ୍ନାୟ ତବାସ୍ମିତି ଚ ଜାତତେ ଅଭୟଂ ସର୍ବଭୂତେ ବି ଦଦାମି ଏତଦ୍ ବ୍ରତ ମମ। ଭଗବାନଙ୍କ ବ୍ରତ ହେଉଛି ଏଇଟା, ଯେ ଯଦି ତୁମେ ଥରେ ଶକ୍ରୁଦପି ଗୋଟିଏ ଥର ଯଦି କହିବେ, ପ୍ରଭୁ ମୁଁ ଆପଣଙ୍କର, ତବାସ୍ମିତି ଚ ଜାତତେ, ଖାଲି ମନୁଷ୍ୟ କଥା କ'ଣ ଅଛି, ପଶୁପକ୍ଷୀ କୀଟପତଙ୍ଗ ଯେତେ ଜୀବ ଅଛନ୍ତି, ସର୍ବଭୂତେଭ୍ୟୋ ଭଗବାନ ସମସ୍ତଙ୍କୁ ରକ୍ଷା କରିବ, ଅଭୟଂ ସର୍ବଭୂତେଭ୍ୟୋ ଦଦାମି ଏତଦ୍ ବ୍ରତ, ଏହି ଭଗବାନଙ୍କ ବ୍ରତ। ତେଣୁ ଯେତେବେଳେ ବିଭୀଷଣ ଆସିଲେ, ବିଭୀଷଣ ସିଏ ତାଙ୍କୁ କହିଲେ ଲଙ୍କେଶ ବୋଲି ସମ୍ବୋଧନ କଲେ, ପାର୍ଶ୍ୱମାନେ କହୁଛନ୍ତି, ପ୍ରଭୁ ଇଏ ଲଙ୍କେଶ ନୁହେଁ, ଲଙ୍କେଶର ଭାଇ ବିଭୀଷଣ, ରାବଣ ନୁହେଁ ବିଭୀଷଣ, ନା ମୁଁ ତାଙ୍କୁ ଲଙ୍କେଶ କରିବି, ନା ଯଦି ଲଙ୍କେଶ ଯଦି ଆପଣ ଶରଣ ଯିବେ କ'ଣ କରିବେ ତାଙ୍କୁ, ନା ମୁଁ ତାଙ୍କୁ ଅଯୋଧ୍ୟା ପ୍ରଦାନ କରିବି। ଏ ଭଗବାନଙ୍କର ଏଭଳି କୃପା, ଭକ୍ତବତ୍ସଳତା। ତେଣୁ ଏଇଭଳି ଭାବରେ ଭଗବାନ ନିର୍ଣ୍ଣୟ କରି କ'ଣ କଲେ ବର୍ତ୍ତମାନ, ନା ଇତି ଉକ୍ତେ କେନ ହସ୍ତେନ କୃତ୍ୱା ଗୋବର୍ଦ୍ଧନାଚଳମ୍ ଦଧାର ଲୀଳା ବିଷ୍ଣୁ ଛତ୍ରାକ ବାଳକ। ଭଗବାନଙ୍କର ଚିନ୍ତା କରିଦେଲେ, ଗୋଟେ ମିନିଟ୍ ଚିନ୍ତା କରିଦେଲେ, ଗୋଟେ ମିନିଟ୍ ଲାଗିଲାନି, ଗୋଟେ ସେକେଣ୍ଡରେ, ଏ 5 ଶ୍ଳୋକ ଯେଉଁ ଚିନ୍ତା କଲେ ଗୋଟେ ସେକେଣ୍ଡରେ ଲାଗିନଥିଲା ତାଙ୍କୁ। ତେଣୁ ଇତି ଉକ୍ତେ ଏଇଭଳି ଭାବରେ ସେ ନିଜେ ନିଜକୁ କହିଲେ, କାହାକୁ କହିନାହାନ୍ତି, ଇତି ଉକ୍ତି ଏକେନ ହସ୍ତେନ ଭଗବାନ କହିଲେ, ଗୋଟେ ଛତାଟେ ଦେଇଦେବା ସବୁ ଠିକ୍ ହେଇଯିବ, ଆଉ ଗୋଟେ ଛତା ଦ୍ୱାରା ସବୁ ହେଇଯିବ, ଆଉ ଏତେ କଥା କହିବା ଚିନ୍ତା କରିବା ଦରକାର ନାହିଁ, ଅନ୍ୟ ଅଲ୍ଟରନେଟିଭ୍ ନେବା ଦରକାର ନାହିଁ, ଲୀଳା କରୁଛନ୍ତି, ଲୀଳା କରୁଛନ୍ତି ସିଏ। ଏକେନ ହସ୍ତେନ କହିଲେ ବାମ ହସ୍ତ, ଡାଣ ହାତ ଲଗେଇଲେ ନାହିଁ ଭଗବାନ, ଭଗବାନ ସବୁବେଳେ ବାମ ହାତରେ କାର୍ଯ୍ୟ କରନ୍ତି, ଭଗବାନ ବାମ ହାତରେ ଟେକିଦେଲେ ଉପରକୁ, ବାମ ଗୋଡ଼ ଟେକିଦେଲେ ଉପରକୁ, ଏ ଯେଉଁ ତ୍ରିଜଗତ ରହିଛି ଉପରେ ଯେଉଁ ରହିଛି ସ୍ୱର୍ଗଲୋକର ଘଟଣା, ତା ଉପରେ ଯେଉଁ ରହିଛି ମହତ ଲୋକ, ତା ଉପରେ ଜନଲୋକ, ତା ଉପରେ ତପଲୋକ, ତା ଉପରେ ସତ୍ୟଲୋକ, ତା ଉପରେ ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ ଦଶ ଗୁଣ ବଡ଼, ସବୁ ଭଗବାନଙ୍କର ବାମ ପାଦ ନଖ ସବୁ ବିଭିନ୍ନ କରି ଯାଇ ପହଞ୍ଚିଗଲା ଚିତ୍ ଜଗତରେ। ଭଗବାନଙ୍କ ବାମ ଦ୍ୱାରା ବାମାଙ୍କର ସବୁ କରିଦିଅନ୍ତି, ଦେଖିଦିଅନ୍ତି, ଚାହାନ୍ତି ଭଗବାନଙ୍କ ଡାହାଣ ହାତ ଲଗେଇବା ଦରକାର ନାହିଁ, ଭଗବାନ ବାମ ହାତରେ ଏତେ ରହି ଶକ୍ତି ରହିଛି, ଡାହାଣ ହାତ କ'ଣ କହିବ, କ'ଣ କହିବା। ତେଣୁ ସେ ଯେତେବେଳେ ରାବଣ ଆସିଥିଲେ ସେତେବେଳେ ସେ ଫିଙ୍ଗି ଦେଇଥିଲେ ବାମ ବାମ ପାଦରେ ଫିଙ୍ଗି ଦେଇଥିଲେ, ବାମାଙ୍କ ଗୋଟେ ଫିଙ୍ଗି ଦେଇଥିଲେ, ଯାଇକିରି ପଡ଼ିଥିଲା ରାବଣ ପଡ଼ିଥିଲା ଲଙ୍କାରେ। ବାମନ ଯେତେବେଳେ ଯେଉଁ କ'ଣ ସୁତଳ ଲୋକରେ ଯେତେବେଳେ ରାବଣ ଆସିଥିଲେ ଆକ୍ରମଣ କରିବା ପାଇଁ, ଭଗବାନ ଏହିଭଳି ଭାବରେ ବାମ ହସ୍ତରେ ହସ୍ତ ଧରିଲେ ନାହିଁ, ହସ୍ତ ଶବ୍ଦ ବ୍ୟବହାର କରାଯାଇଛି, କାରଣ ଅନ୍ୟ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ମରିବଂଶରେ ବର୍ଣ୍ଣନା କରାଯାଇଛି ଯେ ସେ ବାମ ହାତର କାଳିଆଙ୍ଗୁଠି ଧାରଣ, କାଳିଆଙ୍ଗୁଠି ମଧ୍ୟ ଧାରଣ କଲେଣି, ନଖ ନଖ ଦ୍ୱାରା ସବୁ ଟେକିଦେଲେ। ଏଇଭଳି ଭାବରେ ଭଗବାନଙ୍କର ଶକ୍ତି ରହିଛି, ଅଦ୍ଭୁତ ଶକ୍ତି। ଇତି ଉକ୍ତ ଏକେନ ହସ୍ତେନ କୃତ୍ୱା ଗୋବର୍ଦ୍ଧନା ଚଳମ, ଗୋବର୍ଦ୍ଧନକୁ ଧରିଲେ ଧାରଣ କଲେ ଅଚଳ, ଅଚଳ କହିଲେ ପାହାଡ଼ ପର୍ବତ ସିଏ ଜଙ୍ଗମ ନୁହଁ, ସେ ସ୍ଥିର ଗୋଟିଏ ସ୍ଥାନରେ ରହିଛି, ଅଚଳ ସିଏ। ତେଣୁ ଟେକିଦେଲେ ଭଗବାନ ବାମ ହସ୍ତରେ, ଏକେନ ହସ୍ତେନ ବୋଲି କୁହାଗଲା, ଏବଂ ଯେଉଁ ଟେକିଲେ ବହୁତ କଷ୍ଟ କଲେ କି ନା ନା, ଦଧାର ଲୀଳା ବିଷ୍ଣୁ ସିଏ ଦଧାର ଟେକି ଦେଇକି ଧାରଣ କଲେ ଲୀଳାରେ, ବହୁତ କଷ୍ଟ କରିବାକୁ ପଡ଼ିନାହିଁ। କେମିତି କଷ୍ଟ କରିବାକୁ ପଡ଼ିନାହିଁ, ଛତ୍ରାକ ମିଉ ବାଳକ ଗୋଟେ ଛୋଟ ପିଲା ଯେମିତି ଛତୁ ଛତୁଟାକୁ ତୋଳିଦିଏ ସେଭଳି ଭାବେ ତାକୁ କଷ୍ଟ କରିବାକୁ ପଡ଼ିନାହିଁ ଛୋଟ ପିଲାକୁ। ତେଣୁ ଭଗବାନ ମଧ୍ୟ ସେଇଭଳିଆ ତୋଳିଦେଲେ, ଛତୁ ତୋଳିଲା ଭଳିଆ ଛୋଟ ପିଲା, ଇଏ ବି ଛୋଟ ପିଲା, ସାତ ବର୍ଷର ପିଲା ବାଳକ, ବେଶୀ ବୟସ ହେଇନାହିଁ ତାଙ୍କୁ। ତେଣୁ ବିଷ୍ଣୁ ଶବ୍ଦଟି କାହିଁକି କୁହାଗଲା ବିଷ୍ଣୁ, କୃଷ୍ଣ ତ ଟେକିଲେ ଆଉ ବିଷ୍ଣୁ ଶବ୍ଦ କାହିଁକି କୁହାଗଲା, ସୁଖଦେବ ଗୋସ୍ୱାମୀ ଜାଣିପାରିଲେ ନାହିଁ ନା କ'ଣ, ନା ବିଷ୍ଣୁ କହିଲେ ଭଗବାନ ନିଜକୁ ଏଇଭଳି ଭାବରେ ଚାରିପଟେ ତାଙ୍କର ମୁଖ ବିସ୍ତାର କରିବେ, ସମସ୍ତେ ଭଗବାନ ମୁଖ ଦେଖିବେ, କେହି ଭଗବାନ ପଛପଟେ ଦେଖିବେ ନାହିଁ। ଆଗ ଦଶ ବର୍ଷ କାଳ ତେତିଶ ଅଧ୍ୟାୟ ମଧ୍ୟ ସେ କଥା କହିବେ, ଭଗବାନ ଏ ଯେଉଁ ରାସଲୀଳା କରିବେ, ପରୀକ୍ଷିତ ମହାରାଜ ପଚାରିବେ ପ୍ରଭୁ କାହିଁକି ଭଗବାନ ଏଭଳି ଅଧର୍ମ କଲେ, ତାର ସବୁ ଉତ୍ତର ଦେଇଛନ୍ତି, ଅନ୍ତିମରେ କହିବେ ସେଇଟା, ବିକ୍ରୀଡ଼ିତମ ବ୍ରଜବଧୂବୀ ଇଦମ୍ ଚ ବିଷ୍ଣୁ, ସେଠି ବିଷ୍ଣୁ ମଧ୍ୟ ଶବ୍ଦ ବ୍ୟବହାର କରାଯାଇଛି। କୃଷ୍ଣ ଯଦିଓ ଲୀଳା କରିଥିଲେ, ବିଷ୍ଣୁ କରିବାର ଉଦ୍ଦେଶ୍ୟ ଭଗବାନ ନିଜକୁ ବିସ୍ତାର କରିଥିଲେ, ତେଣୁ ଏଠି ମଧ୍ୟ ଭଗବାନଙ୍କ ମୁଖକୁ ବିସ୍ତାର କରିବେ, ଚାରିପଟେ ମୁଖ ରହିବ ଭଗବାନଙ୍କର, ସମସ୍ତେ ଭଗବାନ ମୁଖ ଦେଖିବେ, କେହି ଭଗବାନ ପଛପଟେ ଦେଖିପାରିବେ ନାହିଁ, ଭଗବାନ ତ କିଛି ପଛ ନାହିଁ ଆଉ। ତେଣୁ ଏଇଭଳି ଭାବରେ ଏକେନ ହସ୍ତେନ ଦଧାର ଲୀଳା ବିଷ୍ଣୁ ଛତ୍ରାକ ମେ ବାଳକ, ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଏକେନ ହସ୍ତେନ ଇତି ବାମ ନେଇବ, ହରିବଂଶରୁ ଉଦ୍ଧାର କରାଇଛନ୍ତି, ହରିବଂଶରୁ ବର୍ଣ୍ଣନା କରି ବାମ ହାତରେ ସେ ଟେକିଲେ। ଏବଂ ଯୋଗମାୟା ଅଂଶଭୂତୟା ସଂହାରିକା ସଂହାରୂପେୟା ସତ୍ୟା ବୃଷ୍ଟି ଆକାଶ ଏବ ତଥା ସଞ୍ଜଳେ, ଭଗବାନ ଯେଉଁ ଗଲେ ତାଙ୍କର ସେତେବେଳେ ରହୁଥିଲେ ଭଗବାନ ରାଧାକୁଣ୍ଡ ନିକଟରେ, ବସୌଦି ଗ୍ରାମ ଗୋଟେ ରହିଛି, ବର୍ତ୍ତମାନ ମଧ୍ୟ ସେ ଗ୍ରାମ ରହିଛି, ସେଇ ସମୟରେ ରହୁଥିଲେ ସେଇଠି ସେମାନେ। ତେଣୁ ଭଗବାନ ସେଇଠୁ ଗଲେ ଯେଉଁ ଗୋବର୍ଦ୍ଧନ ପାଖକୁ, ଯେଉଁ ଯେଉଁ ରହିଛି ଆମର ମାନସୀ ଗଙ୍ଗା ପାଖରେ ଯେଉଁ 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 ମୁଖ ପଦ୍ମ ରହିଛି, ଗୋବର୍ଦ୍ଧନଙ୍କର ଯେଉଁ ମୁଖ ପଦ୍ମ ରହିଛି, ମୁଖ ପଟ ଯେଉଁ ରହିଛି ଅଣିଓର ମୁଖାରବିନ୍ଦ, ସେଇ ଯାଏ ଗଲେ, ଯେଉଁ ସେ ଯେଉଁ ଗଲେ ସେତି ବାଟ ଯିବା ପାଇଁ, ତା ତ ବର୍ଷା ହେଇ ଯେଉଁ ଭୀଷଣ ବର୍ଷା ହେଉଛି, ଶିଳା ବର୍ଷା ହେଉଛି, ତାହେଲେ ସେ ଓଦା ହେଇଯିବେ ସବୁ ପୂର୍ଣ୍ଣ ନା ନା। ଯୋଗମାୟା ଅଂଶଭୂତା ସଂଘରିକା ଶକ୍ତି, ଭଗବାନଙ୍କ ସଂଘରିକା ଶକ୍ତି କ'ଣ କରୁଛନ୍ତି ନା, ବୃଷ୍ଟିକୁ ଆକାଶରେ ରଖିଦେଲେ, ଭଗବାନ ପାଖରେ ଭଗବାନଙ୍କ ଉପରେ ଗୋଟିଏ ଟୋପା ପଡ଼ିଲା ନାହିଁ, ପାଣି ଜଳ ପଡ଼ିଲା ନାହିଁ, ଏତେ ଭୀଷଣ ବୃଷ୍ଟିରେ ଭଗବାନ ଗଲେ କିଛି ପଡ଼ିଲା ନାହିଁ ତାଙ୍କର, ସଞ୍ଜର ହେ ସବୁ ବୃଷ୍ଟି ଆକାଶରେ ରହିଲେ ତାଙ୍କ ଉପରେ ପଡ଼ିଲା ନାହିଁ ଭଗବାନ ସଂଘାରିକା ଶକ୍ତି ଦ୍ୱାରା। ତେଣୁ ଭଗବାନ ଯାଇ ଟେକିଦେଲେ, ବର୍ତ୍ତମାନ ଗୋବର୍ଦ୍ଧନକୁ ଟେକିଦେଲେ, ଛତା ଖୋଲିଦେଲେ ଗୋବର୍ଦ୍ଧନ ଛତା, ତେଣୁ ଯେତେବେଳେ ଗୋବର୍ଦ୍ଧନ ଛତା ଖୋଲିଦେଲେ, ବର୍ତ୍ତମାନ ଭଗବାନ ଡାକିବେ ସମସ୍ତଙ୍କୁ, ଆସ ଏଠିକି ଆସ, ଗୋବର୍ଦ୍ଧନ ନିକଟକୁ ଆସ, ଗୋବର୍ଦ୍ଧନ ତଳକୁ ଆସ, ସମସ୍ତେ ତାକୁ କହିବେ ତୁମର ପ୍ରୋବ୍ଲେମର ସମାଧାନ ହୋଇଗଲା, ତେଣୁ କୋଡ଼ିଏ ଶ୍ଳୋକରୁ ଆମେ ଆସନ୍ତାକାଲିଠାରୁ ଆରମ୍ଭ କରିବା କଥା କହିବା। ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ଶୁଣିଲେ କି ନାହିଁ, ଯଦି ଶୁଣିଲେ କାହାର କିଛି ସନ୍ଦେହ ରହିଲା ନାହିଁ, ବା କାହାର କିଛି ପ୍ରଶ୍ନ ଅଛି ନା ନାହିଁ, ବା କାହାକି କିଛି ଦେବା ପାଇଁ ଚାହୁଁଛନ୍ତି, କମେଣ୍ଟ ମନ୍ତବ୍ୟ ଦେବା ପାଇଁ ଚାହୁଁଛନ୍ତି, ନହେଲେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌରଭକୁନ୍ଦ କି ଦାଇ ଗୋଟମାନନ୍ଦେ। ତାହେଲେ ଭିଡ଼ିଓକୁ ବନ୍ଦ କରିଦେବା।